उपलब्धं पति प्रेमा उपलब्धं पति प्रेमा पातिव्रत्यं च चेनव पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता न धीर्मय्यपकर्षिता उपलब्धं प्रति पतिप्रेमं पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता उपलब्धं पति प्रेम पातिव्रत्यं च तेनघे यद्वाक्यैश्चल्यमानाय न धीर्मय्यपकर्षिता श्लोकानुवाद ए शुद्ध शीले मुँ वर्तमान तुम्हार पति प्रेम तुम्हार पति प्रेम और पातिव्रत्य धर्म देखी मोर कथा द्वारा तुम्हें तुम मन को मोठार दूरे नहीं ना कृष्ण प्रस्तुत भक्त सदन बृंद मातृवृंद आप भागवत कथा को स्वागत जना जाऊँगी भागवत कथा हो द्वारकार रुक्मिणी महल गोटे दिन सन्ध्या बेले चंद्र राति से संध्या बेले चंद्र किरण पड़ुची से घरे बहुत प्रकार ऐश्वर्य सब रही बहुत प्रकार फूल इत्यादि सुभाषित आसी धूप दीप इत्यादि सब दिखाई विभिन्न प्रकार रत्न खचित सब रही से गृह से सब विभिन्न प्रकार आलोक आसूसी यही भाव भगवान संध्या बेले रुक्मिणी देवी पलंक जो रही रत्न पलंक उपवेशन कर समय रुक्मिणी देवी निजे भगवान आलट चामर प्रदान करुले अन्य सेविका मान सेवा करुले से समय भगवान सहित टे परिहास करते परिहास करते कहले तुम्हें मत कहीं बहुत कल तुम्हें जदि जड़े राजा को बहुत करता तो बहुत आनंद था मोर कौन गुण ना मु राजा नुह यह भाव निजर षोलटी गुण निजर षोलटी दोष प्रदर्शन करते तेनाली शुणिकी रुक्मिणी देवी मूर्छा हो जाते कारण से रुक्मिणी देवी हूँ से सीता देवी आ पूर्व सब वर्णना कर सीता देवी को भगवान निर्वासन करदे तेणु वर्तमान से चिंता कले वर्तमान मत मोर समय आसला निर्वासित होगापी भाव चिंता कले तेणु से मूर्छा हो जाते तापर भगवान पुणी चेतना फेरइले ରୁକ୍ମୀ ଭଗବାନ ତାଙ୍କୁ କହିଲେ, ଆଶ୍ୱାସନ ଦେଲେ, ମୁଁ କେବଳ ପରିହାସ କରୁଥିଲି। ଏସବୁ ଶୁଣି ବର୍ତ୍ତମାନ ରୁକ୍ମିଣୀ ଦେବୀ 34-48 ଏ 15 ଶ୍ଳୋକରେ ରୁକ୍ମିଣୀ ଦେବୀ ଭଗବାନ ଯାହା ସବୁ କହିଥିଲେ ସେସବୁ ଖଣ୍ଡନ କଲେ, ଏବଂ ତାପରେ 2 ଶ୍ଳୋକରେ ସେଇ କଥାକୁ ମଧ୍ୟ ସତ୍ୟତା ପ୍ରତିପାଦନ କଲେ। ଏକାଧାରରେ ସେ ଗୋଟିଏ କଥା ସତ୍ୟ ହେଇପାରିବ, ପୁଣି ମିଥ୍ୟା ବି ହେଇପାରିବ। ଭଗବାନଙ୍କର କଥା ଇଏ ସାଧାରଣ ବ୍ୟକ୍ତିଙ୍କର କଥା ନୁହଁ, ଭଗବାନଙ୍କ କଥା ତା'ର ଅନେକ ପ୍ରକାର ଅର୍ଥ ରହିଛି। ଯେତେ ସେ କ'ଣ ସେ ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି। ଅମର କୋଷରେ ଆମେ ଦେଖିବା ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି। ତେଣୁ ଭଗବାନ ଯେଉଁ କହୁଥିଲେ ତା'ର ମିଥ୍ୟା ଆପାତ ଦୃଷ୍ଟିରେ ମିଥ୍ୟା ହେଲେ ମଧ୍ୟ ପ୍ରକୃତରେ ତତ୍ତ୍ୱ ଦୃଷ୍ଟିରେ ମଧ୍ୟ ସତ୍ୟ ହୋଇପାରିବ। ଏଇଭଳି ଭାବେ ରୁକ୍ମିଣୀ ଦେବୀ ଯେତେବେଳେ କହିଲେ ଭଗବାନ ସେଥିରେ ବହୁତ ପ୍ରୀତ ହୋଇକରି 49-68 ଏ 11 ଶ୍ଳୋକରେ ଭଗବାନ କହିବେ। ବର୍ତ୍ତମାନ ଆମେ ତା ପୂର୍ବରୁ ଶୁଣୁଥିଲେ କିଭଳି ଭାବରେ ଭଗବାନ ରୁକ୍ମିଣୀ ଦେବୀଙ୍କର ପାତିପ୍ରତ୍ୟାରେ ପତିବ୍ରତା ଯେଉଁ ରହିଛି ସେଥିରେ ସେ ବହୁତ ସନ୍ତୁଷ୍ଟ ହୋଇଛନ୍ତି। ତେଣୁ ତାଙ୍କୁ ଗତ ଶ୍ଳୋକରେ ଆମେ ଆଲୋଚନା କରିଥିଲେ ଭଗବାନ ତାଙ୍କୁ ବର ପ୍ରଦାନ କରିଥିଲେ, କୌଣସି ସେ କାମନା କରିନଥିଲେ ରୁକ୍ମିଣୀ ଦେବୀ, କିନ୍ତୁ ତଥାପି ସେ ତାଙ୍କୁ ବର ପ୍ରଦାନ କରିଥିଲେ। ଗତ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ଜାନ୍ ଜାନ୍ କାମ ଏସେ କାମାନ୍ ମୟି କାମାୟ ଭାମିନୀ ସନ୍ତି ଏକାନ୍ତ ଭକ୍ତାୟା ତବ କଲ୍ୟାଣୀ ନିତ୍ୟଦା। କଲ୍ୟାଣୀ ଯାହା ସେ ଜଣେ ଭଗବାନଙ୍କର ଏକାନ୍ତ ଭକ୍ତ ଯେଉଁମାନେ, ସେମାନେ ଯାହା ଚାହିଁବେ ତାହା ଭଗବାନ ପୂରଣ କରନ୍ତି। ଭଗବାନ ଯେ ଖାଲି ଏକାନ୍ତ ଭକ୍ତର କଥାକୁ ପୂରଣ କରନ୍ତି ତା ନୁହଁ, ସମସ୍ତଙ୍କର କାମନା ପୂରଣ କରନ୍ତି ଭଗବାନ। ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି, ନିତ୍ୟ ନିତ୍ୟାନାମ ଚେତନ ଚେତନ ନାମ ଏକ ବହୁ ନାମ ଯେଉଁ ବିଧାତି କାମା। ଏମିତିକି ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଯେଉଁ ପ୍ରକାର ଅଭିଯୋଗ କରନ୍ତି ବା ତାଙ୍କୁ ନିନ୍ଦା କରନ୍ତି, ଏସବୁ କଥା ରହିଛି। ଭଗବାନଙ୍କୁ ନିନ୍ଦା କରନ୍ତି, ଯେଉଁ ଜିହ୍ୱାରେ ସେ ଭଗବାନ ନିନ୍ଦା କରୁଛନ୍ତି ସେଇ ଜିହ୍ୱା ଭଗବାନ ତାଙ୍କୁ ଦେଇଛନ୍ତି, ସେ ଶରୀରଟି ମଧ୍ୟ ଭଗବାନଙ୍କର, ସବୁକିଛି ଭଗବାନଙ୍କର, ଏମିତି କିଛି ନାହିଁ ଯାହା ଆମର। ଆମେ ଯେଉଁ ଆମର ପ୍ରକୃତ ସ୍ଥିତି ହେଉଛି ଆମେ ହେଉଛେ ଆତ୍ମା, ଆମେ ହେଉଛେ ଆତ୍ମା, ଆମେ ଶରୀର ନୁହଁ। ଭଗବତ ଗୀତା 3 ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଥିଲେ ଆମର ପ୍ରକୃତ ପରିଚୟ କ'ଣ, ଇନ୍ଦ୍ରିୟାଣି ପରାଣି ଆହୁର ଇନ୍ଦ୍ରିୟ ଭିଓ ପରଂ ମନ ମନସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସ। ଇନ୍ଦ୍ରିୟମାନ ଲୋକମାନେ ସାଧାରଣତଃ ଭାବନ୍ତି ଆମେ ହେଉଛୁ ଏଇ ଦେହ, କିନ୍ତୁ ଏ ଦେହରେ ସବୁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ରହିଛି, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ ଏବଂ ମନଟି ମଧ୍ୟ ଗୋଟିଏ ଇନ୍ଦ୍ରିୟ। ତେଣୁ ଭଗବାନ କହିଲେ ଇନ୍ଦ୍ରିୟାଣି ପରାଣି ଆହୁର, ଇନ୍ଦ୍ରିୟ ଠାରୁ ଆହୁରି ଉନ୍ନତ ବସ୍ତୁ ଗୋଟେ ରହିଛି ଆମ ଶରୀରରେ, ସେ ହେଉଛି ମନ। ଇନ୍ଦ୍ରିୟାଣି ପରାଣି ଆହୁର ଇନ୍ଦ୍ରିୟ ଭିଓ ପରଂ ମନ ମନସ୍ତୁ ପରା ବୁଦ୍ଧି, ମନଠାରୁ ଆହୁରି ଗୋଟିଏ ଉନ୍ନତ ବସ୍ତୁ ରହିଛି, ସେଇଟା ହେଉଛି ଆମର ବୁଦ୍ଧି। ଏଠି ଧୀ ଶବ୍ଦ କୁହାଯାଇଛି, ଏ ବୁଦ୍ଧି ହେଉଛି ମନଠାରୁ ଆହୁରି ଉନ୍ନତ, ଆହୁରି ସୂକ୍ଷ୍ମ, ଆହୁରି ଶକ୍ତିଶାଳୀ, ଧୀ ବା ବୁଦ୍ଧି। ଧୀ ସମସ୍ତଙ୍କର ବୁଦ୍ଧି ରହିଛି, ଏମିତିକି ପଶୁପକ୍ଷୀ କୀଟପତଙ୍ଗର ମଧ୍ୟ ବୁଦ୍ଧି ରହିଛି, ଏମିତିକି ବୃକ୍ଷମାନଙ୍କର ମଧ୍ୟ ବୁଦ୍ଧି ରହିଛି, ସମସ୍ତଙ୍କର ବୁଦ୍ଧି ରହିଛି। ଆମେ ଦେଖିବା ଯେଉଁ ରହିଛି ଗୋଟେ ଗୋଟେ ସ୍ଥାନରେ ଜଙ୍ଗଲମାନଙ୍କରେ ସେ ଗଛ ଗୁଡ଼ାକ ବହୁତ ଉଚ୍ଚା ହୋଇଯାଆନ୍ତି, କାହିଁକି ନା ସେ ଯେଉଁ ତଳୁଆ ରହିଲେ ଅନ୍ୟ ଗଛ ଛାଇ ରହିଛି, ସେଥିପାଇଁ ସେ ସୂର୍ଯ୍ୟ କିରଣ ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁ ସେ ବହୁତ ଉଚ୍ଚା ହୋଇଯାଆନ୍ତି। ଏଇଭଳି ଭାବରେ ଅନେକ ଉଦାହରଣ ରହିଛି, ଏମିତିକି ବୃକ୍ଷମାନଙ୍କ ଆମର ସାର୍ ଜଗଦୀଶ ଚନ୍ଦ୍ର ବୋଷ ସେ ଏଇ ଜ୍ଞାନଟିକୁ ପ୍ରଦାନ କରିଥିଲେ, ଏଇଟା ସେ ରିସର୍ଚ୍ଚ ବାହାର କରିଥିଲେ, ଇନଭେନ୍ସନ୍ କରିଥିଲେ, ବୃକ୍ଷମାନଙ୍କର ମଧ୍ୟ ଚେତନା ରହିଛି, ଜୀବିତ ବସ୍ତୁମାନେ ତାଙ୍କର ଚେତନା ରହିଛି, କିନ୍ତୁ କାହାର ଚେତନା କେଉଁଭଳି ଭାବରେ। ତେଣୁ ଏଇସବୁ କିନ୍ତୁ ଆଉ ଜଣେ ବୈଜ୍ଞାନିକ ସେଇ ଫିଲୋସଫିକୁ ନେଇକି ଏ ଥିଓରିକୁ ନେଇକରି ସେ ତାଙ୍କର ଇଏ କରିଦେଲେ, ଦେଖାଇଦେଲେ ଏବଂ ସେ ନୋବେଲ ପ୍ରାଇଜ୍ ପାଇଗଲେ, ଏ କଥା କୁହାଯାଏ ସାର୍ ଜଗଦୀଶ ଚନ୍ଦ୍ର ବୋଷ ଏ ପ୍ରଥମେ ସେଇ ଜ୍ଞାନଟି ଦେଇଥିଲେ। ବୃକ୍ଷମାନଙ୍କର ମଧ୍ୟ ଚେତନା ରହିଛି, ସେମାନେ ମଧ୍ୟ ଜୀବିତ ବସ୍ତୁ ବା ତାଙ୍କର ଚେତନା ରହିଛି, ଖାଲି ଜୀବିତ ନୁହଁ ତାଙ୍କର ଚେତନା ରହିଛି। ଏମିତିକି ଭଗବାନ କହିଲେ ବୃକ୍ଷ ହେଉଛନ୍ତି ଆମର ଗୁରୁ, ଆମେ ସବୁଦିନ ସକାଳେ ତାଙ୍କୁ ଗୁରୁ ବୋଲି ପ୍ରଣାମ କରୁଛୁ। ତୃଣାଦପି ଶୁଣିଛେ ନ ତରୁଣୀ ବସ ହେ ଶୁଣା ଅମାନିନ ମାନଦେନ କୀର୍ତ୍ତନୀୟ ସଦା ହରି। ଭଗବାନଙ୍କର ନାମ କୀର୍ତ୍ତନ କରିବା ପାଇଁ ଏ 3 ଜିନିଷ ଆବଶ୍ୟକତା ରହିଛି। କ'ଣ? ପ୍ରଥମ ହେଉଛି ତୃଣାଦବି ଶୁଣିଛ ନା, ତୃଣ ଗୋଟେ ଘାସ ଗୋଟେ ରହିଛି, ତାଠାରୁ ଆହୁରି ନିଜ ନିଜକୁ ଭାବିବାର ଅଛି। ଏବଂ ତରୁବଳି ସହିଷ୍ଣୁଣ ସହି ସହି ମାନେ କ'ଣ ସହିବାକୁ ପଡ଼ିବ, ତରୁଡ଼ିବ ସହିଷ୍ଣୁ। ଅମାନିନ ମାନ ଦେନ, ନିଜେ ମାନ ଦାବି ନ କରିକି ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବେ। ଏହି ସ୍ତରକୁ ଗଲେ ଜଣେ ଭଗବାନ ନାମ କୀର୍ତ୍ତନ କରିବା ପାଇଁ ସେ ଏଲିଜିବୁଲ୍ ହେବେ ବା ଯୋଗ୍ୟ ହେବେ ସେମାନେ। ଏସବୁ ରହିଛି, ତେଣୁ ସମସ୍ତଙ୍କର ଚେତନା ରହିଛି, ତେଣୁ ସମସ୍ତଙ୍କର ମଧ୍ୟ ବୁଦ୍ଧି ରହିଛି। ଧୀ କହିଲେ ବୁଦ୍ଧି, ମନଠାରୁ ଆହୁରି ଉନ୍ନତ। ସମସ୍ତଙ୍କର ମନ ରହିଛି, ସମସ୍ତଙ୍କର ଇନ୍ଦ୍ରିୟ ରହିଛି, ସମସ୍ତଙ୍କର ମନ ରହିଛି, ସମସ୍ତଙ୍କର ବୁଦ୍ଧି ରହିଛି। ଯେଉଁ ବୁଦ୍ଧି ପରତସ୍ତୁ ସହ, ବୁଦ୍ଧିରୁ ମଧ୍ୟ ଆହୁରି ଉନ୍ନତ ବସ୍ତୁ ରହିଛି ବା ତତ୍ତ୍ୱ ରହିଛି, ଆମେ ହେଉଛେ ସେଇ, ଆମର ପ୍ରକୃତ ପରିଚୟ ହେଉଛି ସେଇଟା। ତେଣୁ ଏଇଭଳି ଭାବରେ ସବୁ ଜୀବମାନଙ୍କର ଅବସ୍ଥା କଥା ସେଇଆ, ଏ ବୁଦ୍ଧି ଏଇଭଳି ଭାବରେ ଉନ୍ନତ ସ୍ତରରେ ରହିଛି। ବୁଦ୍ଧିକୁ କିଭଳି ଭାବରେ କିଏ ଉପଯୋଗ କରୁଛନ୍ତି, ଭଗବତ ଗୀତା ତୃତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଭଗବାନ କହିଲେ, ଏବଂ ବୁଦ୍ଧିଆ ଏବଂ ବୁଦ୍ଧି ପରମ ବୁଦ୍ଧିଆ ସଂସ୍ତବ୍ୟାତ୍ମାନ ମହାତ୍ମନା ଜୟ ଶତ୍ରୁ ମହାବାହୋ କାମ ରୂପମ ଦୁରାସଦମ। ଏ ବୁଦ୍ଧିକୁ ଯଦି ଆମେ ଭଗବାନଙ୍କ ସହିତ ଲଗେଇଦେବା, ଶ୍ରେଷ୍ଠ ବୁଦ୍ଧି ଆମର ହେଇଯିବ। ପରମ ବୁଦ୍ଧା ଶ୍ରେଷ୍ଠ ବୁଦ୍ଧି ଭଗବାନ ଏସବୁ ଦେଇଛନ୍ତି। ଭଗବାନ କେମିତି ଦେଲେ, ତାଙ୍କର ବୁଦ୍ଧି ରହିଛି, ତାଙ୍କର ମଧ୍ୟ ମନ ରହିଛି, ତାଙ୍କର ମଧ୍ୟ ଅହଙ୍କାର ରହିଛି, ସବୁ ରହିଛି, ମନ ବୁଦ୍ଧି ଅହଙ୍କାର ଆମ ସମସ୍ତଙ୍କ ଯେମିତି ରହିଛି, ଆମେ ଭଗବାନଙ୍କର ଅଂଶ, ସେ ଅନୁସାରେ ଭଗବାନଙ୍କ ମଧ୍ୟ ସେସବୁ ରହିଛି। କିନ୍ତୁ ତାଙ୍କର ସବୁ ହେଉଛି ଅପ୍ରାକୃତ, ଆମର ସବୁ ହେଉଛି ପ୍ରାକୃତ। କିନ୍ତୁ ଆସ୍ତେ ଆସ୍ତେ ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛେ, ସେତେବେଳେ ଆମେ ପ୍ରାକୃତ ସ୍ତରରୁ ଅପ୍ରାକୃତ ସ୍ତରକୁ ଯାଉଛେ, ଭଗବାନଙ୍କ ଭଳି ସଚ୍ଚିଦାନନ୍ଦ ଶରୀର ପ୍ରାପ୍ତ ହେବା। ଆମ ସମସ୍ତଙ୍କର ଗୋଟେ ସଚ୍ଚିଦାନନ୍ଦ ଶରୀର ରହିଛି, ସେଥିରେ ମଧ୍ୟ ମନ ବୁଦ୍ଧି ଅହଙ୍କାର ଏସବୁ ରହିଛି। ଇଏ ହେଉଛି ଶୁଦ୍ଧ ଅହଙ୍କାର। ଅହଙ୍କାର ଯେଉଁ ଗୋଟେ ବସ୍ତୁ ରହିଛି, ବହୁତ ସୂକ୍ଷ୍ମ, ଆମେ ଜାଣିପାରିବାନି ମୁଁ କିଏ, ଅହଙ୍କାର କିଏ, ମୁଁ ତ ଏ ଅହଙ୍କାର ବହୁତ ସୂକ୍ଷ୍ମ। ଆମେ ଆଉ ଆମ ଅହଙ୍କାର ଭିତରେ ତଫାତ ରହିଛି, ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ। ସେଥିପାଇଁ ଅହଙ୍କାରକୁ ଭଗବାନ ପ୍ରଭୁପାଦ ମହାରାଜ ତା'ର ଇଂରାଜୀ ଟ୍ରାନ୍ସଲେସନ୍ କଲେ, ଫଲ୍ସ ଇଗୋ, ଏ ମିଥ୍ୟା ଅହଙ୍କାର। ସମସ୍ତଙ୍କର ଯେଉଁ ରହିଛି ମିଥ୍ୟା ଅହଙ୍କାର ରହିଛି, ଆମର ଗୋଟେ ପ୍ରକୃତ ଅହଙ୍କାର ରହିଛି। ଅହଙ୍କାର କହିଲେ ମୁଁ କିଏ, ଅହଂ କହିଲେ ମୁଁ କିଏ, ଏଇ ଯେଉଁ ପରିଚୟ ଏଇଟା ମହାପ୍ରଭୁ ପ୍ରଦାନ କରୁଛନ୍ତି। ଆମର ପରିଚୟ କ'ଣ ସେଇଟା ସେ କହୁଛନ୍ତି, ନାହଂ ବିପ୍ରୋଚ ନ ନରପତି ନ ବୈଶ୍ୟ ଶୂଦ୍ର ବା ନାହଂ ବର୍ଣ୍ଣୀ ନ ଚ ଗୃହପତି ନ ବୈଶ୍ୟ ଶୂଦ୍ର ନାହଂ ବର୍ଣ୍ଣୀ ନ ଚ ଗୃହପତି ନ ବନସ୍ତୁ ଜତିର ବା କିନ୍ତୁ ପ୍ରଦ୍ୟନ୍ୟକିଳ ପରମାନନ୍ଦ ପୂର୍ଣ୍ଣାମୃତାଧେ ଗୋପୀ ଭର୍ତ୍ତୃପଦ କମଳୟୋର୍ ଦାସ ଦାସାନୁ ଦାସ। ପରୋକ୍ଷ ଭାବରେ ଏବଂ ପ୍ରତ୍ୟକ୍ଷ ଭାବରେ ଆମର ପରିଚୟ ପ୍ରଦାନ କରିଛନ୍ତି ଭଗବାନ। ଲୋକମାନେ ଜାଣନ୍ତି ନାହିଁ ପ୍ରକୃତି ତାଙ୍କର ପରିଚୟ କ'ଣ। ମହାପ୍ରଭୁ କହିଲେ, ମୁଁ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୂଦ୍ର ନୁହଁ ବା ବ୍ରହ୍ମଚାରୀ ନୁହଁ କି ଗୃହସ୍ଥ ନୁହଁ କି ବାନପ୍ରସ୍ଥ ନୁହଁ କି ସନ୍ନ୍ୟାସ ନୁହଁ। ତାହେଲେ ଆପଣ କିଏ, ଆପଣ ତ ଖାଲି କହିଲେ ନୁହଁ ନୁହଁ ବୋଲି କହିଲେ, ତାହେଲେ ଆପଣ କିଏ ସେଇଟା କହିଲେ, କିନ୍ତୁ ପ୍ରଦ୍ୟୁନ୍ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାଭ ଗୋପୀ ଭର୍ତ୍ତୃପଦ କମଳ ଦାସ ଦାସାନୁ ଦାସ। ଆମର ପ୍ରକୃତ ପରିଚୟ ହେଉଛି ଭଗବାନ, ଯିଏକି ଗୋପୀ ଭର୍ତ୍ତୁ ଗୋପୀମାନଙ୍କୁ ଯିଏ ପାରଣ କରନ୍ତି, ତାଙ୍କର ଦାସ ପାଦ ପଦ୍ମରେ ଯିଏ ଦାସ ରହିଛନ୍ତି, ତାଙ୍କର ଦାସଙ୍କର ଦାସଙ୍କର ଦାସ। ଏଇଭଳି ଭାବରେ ଗୋଟେ କଥା ରହିଛି, ଜଣେ ଭକ୍ତ ଜଣେ ସେ ବୈଷ୍ଣବ ସମ୍ପ୍ରଦାୟ ନୁହଁ, ଅନ୍ୟ ଗୋଟେ ସମ୍ପ୍ରଦାୟରେ ସେ ମନ୍ତ୍ର ପ୍ରାପ୍ତ ହୋଇଥିଲେ, ସେ ମନ୍ତ୍ର ସେ ସବୁବେଳେ ଉଚ୍ଚାରଣ କରୁଥିଲେ, ସେଇଟା ହେଉଛି କ'ଣ ନା, ଦାସୋସ୍ମି ଦାସୋହମ୍, ମୁଁ ହେଉଛି ଦାସ। ଏତିକି ଜଣେ ଯଦି ଜାଣିବ ସେ ବହୁତ ଉନ୍ନତ ସ୍ତରର, ଦାସୋହମ୍ ଏ ସରି ଉପନିଷଦରେ ଏ ଶ୍ଳୋକ ମନ୍ତ୍ରଟି ରହିଛି, ସେଇଟା ହେଉଛି ସୋହମ୍, ମୁଁ ହେଉଛି ସେଇ ସୋହମ୍ ସୋହମ୍ ସୋହମ୍। ଏଇଭଳି ଭାବରେ ମନ୍ତ୍ର ଯେଉଁ ରହିଛି, ଏଇ ମନ୍ତ୍ରଟିକୁ ସେ ଉଚ୍ଚାରଣ କରୁଥିଲେ, ସୋହମ୍ ଭଗବାନ, ଆମେ ହେଉଛୁ ସେଇ ଭଗବାନ। ଏଇ ସୋହମର ପ୍ରକୃତ ଅର୍ଥ ସେମାନେ ବୁଝିପାରୁନାହାନ୍ତି, ସୋହମର ଅର୍ଥ ହେଉଛି ଆମେ ସେଇ ଭଗବାନଙ୍କର ଅଂଶ। କିନ୍ତୁ ଏଇ ମନ୍ତ୍ର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ସୋହମର ଶବ୍ଦର ମଧ୍ୟ ଅର୍ଥ ହେବ ମୁଁ ହେଉଛି ସେଇ ଭଗବାନ, ମୁଁ ନିଜକୁ ଭଗବାନ ବୋଲି ଭାବିବା, ଏଇ ରହିଛି। ତେଣୁ ଆର ପ୍ରକୃତ ଅର୍ଥ ଜଣେ ବୁଝିପାରିବ ନାହିଁ, ଯାହା ବି ହେଉ ମନ୍ତ୍ର ଉପନିଷଦରେ ମନ୍ତ୍ରଟି ରହିଛି, ସେ ମନ୍ତ୍ର ସେ ଉଚ୍ଚାରଣ କରୁଛି, ତାଙ୍କ ଗୁରୁ ଦେଇଥିଲେ। ତେଣୁ ତାଙ୍କର ସୌଭାଗ୍ୟ ଦୃଷ୍ଟିରୁ ସେ ଜଣେ ବୈଷ୍ଣବଙ୍କର ସଙ୍ଗ ଲାଭ କଲେ। ବୈଷ୍ଣବଙ୍କର ସଙ୍ଗ ଯେତେବେଳେ ଲାଭ କଲେ, ବୈଷ୍ଣବ ତାଙ୍କୁ ପଚାରିଲେ, କ'ଣ ମନ୍ତ୍ର ତୁମେ ପାଠ କରୁଛ, ଭଗବାନଙ୍କର ନାମ ନେଉଛ? ନାମ ନା, ହଁ ମୁଁ ଏଇ ମନ୍ତ୍ର ନେଉଛି, ସ୍ୱହମ୍। ନା ନା, ସେଇଟା ଠିକ୍ ନୁହଁ, ତୁମେ ଦା ଅକ୍ଷରଟିକୁ ଆଡ଼୍ କର ତା ପୂର୍ବରୁ, ଦାସୋହମ୍ ଦାସୋହମ୍, ଇଏ ହେଉଛି ଆମର ପ୍ରକୃତ ପରିଚୟ, ଦାସୋହମ୍। ତେଣୁ ଏଇଭଳି ଭାବରେ ସେ ଯେତେବେଳେ ଏଇ ମନ୍ତ୍ରଟିକୁ ପରିବର୍ତ୍ତନ କରିକି ଉଚ୍ଚାରଣ କଲେ, ଆହୁରି ଅଧିକ ସିଏ ଉପଲବ୍ଧି କଲେ, ଭଗବତ ଉପଲବ୍ଧି କଲେ, ଦାସୋହମ୍। ଅଧିକାଂଶ ସମସ୍ତେ ଲୋକମାନେ ଭାବନ୍ତି ଆମେ ହେଉଛେ ମାଲିକ, କେହି ଚିନ୍ତା କରନ୍ତିନି ଆମେ ଦାସ ବୋଲି। ଇଏ ହେଉଛି ସ୍ଲେଭରି ମେଣ୍ଟାଲିଟି ବୋଲି କେତେଜଣ ବୈଷ୍ଣବ ଧାରାକୁ ଏଇଟାକୁ ନିନ୍ଦା କରନ୍ତି ବା ଏଇଟାକୁ ତା'ର ସେଇଟାକୁ ଗ୍ରହଣ କରନ୍ତି ନାହିଁ। ଆମେ ମାଲିକ, ଆମେ ଉନ୍ନତ ସ୍ତରରେ, ଆମେ କାହିଁକି ଦାସ ହେବା? ଏଇ ଆମେ ଯେତେବେଳେ ଚାହୁଁଛେ ଉପଭୋଗ କରିବା ପାଇଁ, ଆମେ ଯେତେବେଳେ ମାଲିକ ବୋଲି ଚାହୁଁଛେ, ସେତେବେଳେ ଆମର ପତନ ହେଉଛି ଭୌତିକ ଜଗତରେ। ତେଣୁ ଯେତେବେଳେ ଆମେ ଜାଣିବା ପ୍ରକୃତରେ ଆମେ ଭଗବାନଙ୍କର ଅଂଶ ବା ଭଗବାନଙ୍କ ଦାସ, ଭଗବାନଙ୍କ ସେବକ, ସେତେବେଳେ ଆମେ ଭୌତିକ ଜଗତରୁ ଉଦ୍ଧାର ପାଇବା। ତେଣୁ ଯାହା ହଉ, ଏଇଭଳି ଭାବରେ ଦାସହମ୍ ଦାସହମ୍ ଏଇ ମନ୍ତ୍ର ସେ ଉଚ୍ଚାରଣ କରୁଥିଲେ। ତାଙ୍କର ମୂଳ ଗୁରୁଙ୍କ ପାଖକୁ ଯେତେବେଳେ ଯାଇ ପହଞ୍ଚିଲେ, ସେ ଏଇ କଥାଟି କହିଲେ ଯେ ଆପଣ ଯେଉଁ ମନ୍ତ୍ର ଦେଇଥିଲେ ସେଥିରେ ଯେଉଁ ମୁଁ ଆନନ୍ଦ ପ୍ରାପ୍ତ ହେଉନଥିଲି, ଆଉ ଜଣେ ବୈଷ୍ଣବ ମୋତେ ଏଇ ମନ୍ତ୍ର ଦେଲେ, ଟିକେ ମଡ଼ିଫାଏ କରିକି ଦେଲେ, ଆଉ ସେଥିରେ ମୋର ଅଧିକ ଆନନ୍ଦ ହେଉଛି ନା କ'ଣ ସେଇଟା? ନା ସେଇ ଦାସହମ୍, ନା ନା ମନ୍ତ୍ରଟାକୁ ଚେଞ୍ଜ କରିଦେଲେ ଏଇଟା ଠିକ୍ ହେବ ନାହିଁ। ତେଣୁ ତୁମେ ଯାହା ହଉ ଚେଞ୍ଜ କରିସାରିଲଣି, ଆଉ ସେଇଟା କରିବା ନାହିଁ, ତୁମକୁ ଆଉ ଗୋଟେ ମୁଁ ତା ଦେହରେ ଆଡ଼୍ କରିବି ନା କ'ଣ? ନା ସେଇଟା ହେଉଛି କ'ଣ ନା, ସ ଆଡ଼୍ କର, ସଦାସୋହମ୍ ସଦାସୋହମ୍, ମୁଁ ହେଉଛି ସବୁବେଳ ପାଇଁ ସେଇ ଭଗବାନ। ତେଣୁ ଏଇଭଳି ଭାବରେ ତାକୁ ସେ ପୁଣି ଏକ୍ସପାଣ୍ଡ କରିଦେଲେ ସଦାସୋହମ୍। ତେଣୁ ପୁଣି ଯାହା ହେଉ ସେ ସେଇଭଳି ଭାବରେ ପୁଣି ଉଚ୍ଚାରଣ କଲେ, ତାପରେ ବୈଷ୍ଣବଙ୍କୁ ଯେତେବେଳେ ସଙ୍ଗ ଲାଭ କଲେ, ବୈଷ୍ଣବ କହିଲେ ନା ସେଇଟା ଠିକ୍ ନୁହଁ। ତେଣୁ ଯାହା ହଉ ଆଉ ଗୋଟେ ଅକ୍ଷର ଆଡ଼୍ କର, ଦାସୋ ଦାସୋହମ୍, ମୁଁ ହେଉଛି ଦାସଙ୍କର ଦାସଙ୍କର ଦାସ। ମହାପ୍ରଭୁ ସେଇଟା କହିଲେ, ଗୋପୀ ଭର୍ତ୍ତୁର ପଦକମଳ ୟୋ ଦାସ ଦାସାନ ଦାସ। ଇଏ ହେଉଛି ପ୍ରକୃତ ଅହଂକାର, ଇଏ ହେଉଛି ଆମର ପ୍ରକୃତ ପରିଚୟ ହେଉଛି ଏଇଟା ଅହଂକାର। ଅହଂକାର ଏବଂ ଅହଂ ଭିତରେ ତଫାତ୍ ହେଉଛି, ସମସ୍ତେ ମିଥ୍ୟା ଅହଂକାର ରହିଛନ୍ତି, କିନ୍ତୁ ଯେଉଁମାନେ ପ୍ରକୃତ ଅହଂକାର ପ୍ରାପ୍ତ ହୋଇଛନ୍ତି, ସେ ଅହଂ ଏବଂ ଅହଂକାର ଭିତରେ କିଛି ତଫାତ୍ ନାହିଁ। ସେ ହେଉଛନ୍ତି ଅହଂକାର, ହେଉଛି ଭଗବାନ ଆମର, ଆମେ ଯେଉଁ ରହିଛେ ଆମର ଗୋଟିଏ ଶକ୍ତି ଅହଂକାର, ବା ଇଏ ଗୋଟିଏ ଆମର ବୃତ୍ତି ମନ ବୁଦ୍ଧି ଅହଂକାର, ଏଇ ଯେଉଁ ରହିଛି ଏ ସମସ୍ତଙ୍କର ରହିଛି। ଏ ଇନ୍ଦ୍ରିୟ ଅହଂକାର ମଧ୍ୟ ଗୋଟେ ଇନ୍ଦ୍ରିୟ, ବା ଇଏ ଗୋଟେ ଆଉ ଗୋଟେ ତତ୍ତ୍ୱ ମନ ଇନ୍ଦ୍ରିୟ ଭଳି, ତ ଆଉ ଗୋଟେ ତତ୍ତ୍ୱ ରହିଛି ବୁଦ୍ଧିଟା, ଇନ୍ଦ୍ରିୟ ନୁହଁ, ବୁଦ୍ଧିଟା ଆଉ ଟିକେ ଉନ୍ନତ ସ୍ତରର। ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କ ଭିତରେ ମନ ହେଉଛି ଶ୍ରେଷ୍ଠ, କିନ୍ତୁ ତା'ଠାରୁ ବୁଦ୍ଧି ହେଉଛି ଆହୁରି ଶ୍ରେଷ୍ଠ, ବୁଦ୍ଧିର ଅହଂକାର ହେଉଛି ଆହୁରି ଶ୍ରେଷ୍ଠ। ଏସବୁ ରହିଛି ଆମର, ଏସବୁ କ'ଣ, ଏସବୁ ଦିବ୍ୟ ଆମର ମାନେ ଏସବୁ ସମସ୍ତଙ୍କର ରହିଛି, ଏସବୁ ପ୍ରକୃତି ବା ଏସବୁ ତତ୍ତ୍ୱ ସମସ୍ତଙ୍କର ରହିଛି। ତେଣୁ ଏଇ ଯେଉଁ ବୁଦ୍ଧି ରହିଛି ସମସ୍ତଙ୍କର ରହିଛି। ଆ ପୂର୍ବରୁ ଆମେ ସେଇଟା କହିଥିଲେ ଯେ ଯେଉଁମାନେ ଏକାନ୍ତ ଭକ୍ତ, ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ଆମେ ଶ୍ଳୋକଟି ଉଚ୍ଚାରଣ ମାନେ ସେ ଶ୍ଳୋକଟି ରେଫରେନ୍ସ ଦେଇଥିଲେ, ସେଥିରେ ଭଗବାନ କହୁଛନ୍ତି ଆମର ଯଦି ବୁଦ୍ଧିକୁ ଭଗବାନ ପାଖରେ ଲଗେଇଦେବା, ସେତେବେଳେ ଆମେ ଭଗବାନ ବିଷୟ ଭଗବାନ ପାଖକୁ ଯାଇପାରିବା। ଅର୍ଜୁନ ପଚାରିଲେ କାହିଁକି ଲୋକମାନେ ନ ଚାହିଁଲେ ମଧ୍ୟ ପାପ କାର୍ଯ୍ୟ କରୁଛନ୍ତି? ତେଣୁ ଭଗବାନ ସେଇ ପ୍ରଶ୍ନର ଉତ୍ତର ଦେଇକରି ଅନ୍ତିମରେ ତୃତୀୟ ଅଧ୍ୟାୟର ଭଗବତ ଗୀତା ତୃତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକଟି ଏଇଟା କହିଲେ, ଏବଂ ବୁଦ୍ଧେ ପରମ ବୁଦ୍ଧା, ଏଇ ବୁଦ୍ଧିକୁ ଆମେ ଯଦି ଭଗବାନ ପାଖରେ ଲଗେଇଦେବା, ସଂସ୍ତଭ୍ୟାତ୍ମାନ ମହାତ୍ମାନା, ମନକୁ ଆମେ କଣ୍ଟ୍ରୋଲ କରିପାରିବା, ନହେଲେ ମନକୁ କଣ୍ଟ୍ରୋଲ କରିହେବ ନାହିଁ। ହଁ, ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ହଁ ସେ ମନ ଉପରେ ସବୁ ପ୍ରକାର ବହୁତ କଥା ରହିଛି। ତେଣୁ ମନକୁ କଣ୍ଟ୍ରୋଲ କରିବାର ଉପାୟ ହେଉଛି, ଆମେ ମନ ଉପରେ ହେଉଛି ବୁଦ୍ଧି, ଯଦିଓ ବୁଦ୍ଧିଟା ମନର ଉର୍ଦ୍ଧ୍ୱରେ ରହିଛି, କିନ୍ତୁ ମନ ବୁଦ୍ଧିକୁ ମଧ୍ୟ ତା'ର କଣ୍ଟ୍ରୋଲ କରିଦେଉଛି, ତା ଅଣ୍ଡର୍ କରିଦେଉଛି, ତା ଅଧୀନ କରିଦେଉଛି, ବୁଦ୍ଧି ମନର ଅଧୀନ ହୋଇଯାଉଛି। ନ ଚାହିଁଲେ ମଧ୍ୟ ସେମାନେ କାର୍ଯ୍ୟ କରୁଛନ୍ତି, ବିଭିନ୍ନ କାର୍ଯ୍ୟ, ପାପ କାର୍ଯ୍ୟ ବିଶେଷ ଭାବରେ ଏଇ ମନର ଅଧୀନ ହେଇକରି ଏସବୁ କରୁଛନ୍ତି। ତେଣୁ ଭଗବାନ ଏଇ ପ୍ରଶ୍ନର ଉତ୍ତରରେ ଅନ୍ତିମରେ ଏଇଟା କହିଲେ, ବୁଦ୍ଧିକୁ ଯଦି ଆମେ ଭଗବାନ ପାଖରେ ଲଗେଇବା, ତାହେଲେ ଆମେ ମନକୁ କଣ୍ଟ୍ରୋଲ କରିପାରିବା, ନହେଲେ କଣ୍ଟ୍ରୋଲ କରିପାରିବା ନାହିଁ। ମନ କଥା ଉପରେ ବହୁତ କଥା ରହିଛି। ତେଣୁ ଏଇ ଯେଉଁ ରହିଛି ସମସ୍ତ ବିହାତମାନ ଜୟ ଶତ୍ରୁ ମହା ଏମାନେ ଆମର ଶତ୍ରୁ, ଏମାନେ ଆମର ଶତ୍ରୁ। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମ କ୍ରୋଧ ଲୋଭ ମୋହ ମଦ ମାସ୍ତ୍ର ଯାଇଛି ରହି ଷଡ଼ ରିପୁ ବୋଲି କୁହାଯାଉଛି, ଏମାନେ ଆମର ଶତ୍ରୁ। ତେଣୁ ଏ ଶତ୍ରୁମାନଙ୍କୁ କେମିତି ଦମନ କରିବା ନା ଆମର ବୁଦ୍ଧିକୁ ଯେତେବେଳେ ଭଗବାନ ପାଖରେ ଲଗେଇବା ବା ଭଗବାନଙ୍କ ସେବାରେ ଯେତେବେଳେ ଆମେ ନିଯୁକ୍ତ ହେବା ସେତେବେଳେ ଇନ୍ଦ୍ରମାନେ ଦମନ ହୋଇପାରିବେ, ନହେଲେ ଆମର ଯେତେ ଚେଷ୍ଟା କଲେ ମାନେ ମନକୁ କଣ୍ଟ୍ରୋଲ କରିପାରିବ ନାହିଁ। ଅର୍ଜୁନ ମଧ୍ୟ କହିଲେ ସେ କଥା, କ'ଣ ମନ ଚଞ୍ଚଳ ହିଁ ମନ କୃଷ୍ଣ ପ୍ରମାଦି ବଳବ ଦୃଢ଼, ବହୁତ ଦୃଢ଼, ସେ ବହୁ ପାଗଳ ବଳବ ବହୁତ ରହିଛି, ତାକୁ କଣ୍ଟ୍ରୋଲ କରିବା ବାୟୁ ରିବ ସୁଦୁଷ୍କରମ, ବାୟୁକୁ କଣ୍ଟ୍ରୋଲ କରିବା ଭଳି ମନକୁ କଣ୍ଟ୍ରୋଲ ଭଗବାନ କହିଲେ କରିହେବ, ହଁ ତା'ର ଉପାୟ ରହିଛି। ଏହିଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଅଭ୍ୟାସ, ଏ ସେବାରେ କଲେ ଅଭ୍ୟାସ ହେନେ ତ କହନ୍ତି ବୈରାଗ୍ୟଣ ଚକ୍ରୁହେତେ, ଅଭ୍ୟାସ ମାଧ୍ୟମରେ ଆମେ ମନକୁ କଣ୍ଟ୍ରୋଲ କରିପାରିବା, ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ମନକୁ କଣ୍ଟ୍ରୋଲ କରିବା ପାଇଁ। ତେଣୁ ଏଇ ଯେଉଁ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରିଥିଲେ, ଭଗବାନ ରୁକ୍ମିଣୀ ଦେବୀଙ୍କୁ କହୁଛନ୍ତି ଯେ ଏକାନ୍ତ ଭକ୍ତ ଯେଉଁମାନେ ରହିଛନ୍ତି ତାଙ୍କର କୌଣସି କାମନା ନଥାଏ, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କାମନା ସେମାନେ କରନ୍ତି, ଯେମିତି ଆମର ଗୁରୁଦେବ ଚାହିଁଥିଲେ ଏଠି ଗୋଟେ ମନ୍ଦିର ହେବ, ଏଠି ଗୋଟେ ବିରାଟ ମନ୍ଦିର ହେବ, କିନ୍ତୁ ଏ କାମନାଟା ସକାମ କର୍ମ ନୁହେଁ, ଏଇଟା ଅକାମ। ପୂର୍ବରୁ ଗତକାଲି ଆମେ ଆଲୋଚନା କରିଥିଲେ ଅକାମ ଏଇଟା ହେଇଗଲା, ଭଗବାନଙ୍କ ଉଦ୍ଦେଶ୍ୟରେ ଯିଏ ଯେଉଁ କାମନା କରୁଛନ୍ତି ସେଇଟା ଅକାମ ହେଇଯାଏ। ପ୍ରଭୁପାଦ ମହାରାଜ ଚାହିଁଥିଲେ ଲେଟ୍ ଦେୟାର୍ ବି ଏ ଟେମ୍ପୁଲ ମୁମ୍ବାଇ, ଯେଉଁ ମୁମ୍ବାଇର ଜୁହୁ ବିଚ୍ରେ ଯେଉଁ ରହିଛି ମନ୍ଦିର, ସେ ମନ୍ଦିର ସେ ଚାହୁଁଥିଲେ ସେଠି ଗୋଟେ ମନ୍ଦିର ହେଉ। ତେଣୁ ସେ ଯେଉଁ ସ୍ଥାନ ଥିଲା ସେ ସ୍ଥାନର ଯେ ମାଲିକ ତାଙ୍କ ସହିତ କଥା ହେଲେ, କଥା ହେଲା ପରେ ସେ କହିଲେ ଯେ କିଛି ଆଡ଼ଭାନ୍ସ ନେଲେ କହିଲେ ମୁଁ ଦେଇଦେବି, କିନ୍ତୁ ତାହା ସେ ଏଇଭଳି ଭାବରେ ଅନେକ ଲୋକଙ୍କୁ ଠକିଛନ୍ତି। ସେ ଭାବିଲେ ଏଇ ଲୋକ କ'ଣ ଜଣେ କ'ଣ ଭିକାରୀ ଜଣେ ଇଏ କ'ଣ ଦେଇପାରିବ ଏତେ ଟଙ୍କା, ଚିନ୍ତା କରୁଥିଲେ। କିନ୍ତୁ ଏଭଳି ଭଗବାନଙ୍କର ଭକ୍ତ, ଭଗବାନ ଭକ୍ତଙ୍କର ଅନେକ ଶକ୍ତି ରହିଛି, ସବୁ ଐଶ୍ୱର୍ଯ୍ୟ ରହିଛି, ଭଗବାନଙ୍କ ଭକ୍ତ ଭଗବାନ ଭଳି ଐଶ୍ୱର୍ଯ୍ୟଶାଳୀ। ତେଣୁ ଏ ଭିତରେ ବହୁତ କଥା ରହିଛି, ତେଣୁ ଅନ୍ତିମରେ ଆସିଲା ଆମର ଇସ୍କନ କଣ୍ଟ୍ରୋଲ ସେଣ୍ଟର ହେଲା ସେଠି, ମୁମ୍ବାଇର ହାର୍ଟ ଅଫ୍ ଦି ସେଣ୍ଟର ଭଳି ସେଇଟା ରହିଛି। ଯେଉଁ କିଛି ଲୋକ ସବୁ ଆସନ୍ତି, ଆମେ ଯାଇଥିଲୁ ଥରେ ବମ୍ବେ ବୁଲିବା ପାଇଁ, ସବୁ ଯେଉଁମାନେ ଟୁରିଷ୍ଟମାନେ ବୁଲିବା ପାଇଁ ସେ ବସ୍ ଅଛି, ସେ ସବୁ ବୁଲେଇ ବୁଲେଇକିରି ବମ୍ବେରେ ଲାଷ୍ଟକୁ ନେଇକିରି ସେଇଠି ଜୁହୁ ବିଚ୍ରେ ରଖିଲା। ଆମେ ସବୁ ଇସ୍କନ ମନ୍ଦିର ଗଲୁ, ଜୁହୁ ବିଚ୍ ଇସ୍କନ ମନ୍ଦିର ଟୁରିଷ୍ଟ ସ୍ପଟ, ଭୁବନେଶ୍ୱର ମଧ୍ୟ ଆମେ ଦେଖିବା ଟୁରିଷ୍ଟ ସ୍ପଟ। ସେଇଭଳି ଭାବରେ ଆମର ଗୁରୁଦେବ ଚାହିଁଥିଲେ ଏଇଟା ମଧ୍ୟ ଗୋଟେ ଟୁରିଷ୍ଟ ସ୍ପଟ ହେବ, ଏଇ ଗୋଟେ ମନ୍ଦିର ହେବ, ଆଦର୍ଶ ମନ୍ଦିର ପଶ୍ଚିମ ଓଡ଼ିଶାମାନଙ୍କ ପାଇଁ, ଓଡ଼ିଶାବାସୀମାନଙ୍କ ପାଇଁ। ତେଣୁ ତାଙ୍କର କାମନା ଭଗବାନ ପୂରଣ କରନ୍ତି, କରିବେ। ଏଇଠି ଗତ ଶ୍ଳୋକରେ ଆମେ ଆଲୋଚନା କରୁଥିଲେ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ କାମନା କରନ୍ତି ସେଇଟା ଅକାମ, ଗତକାଲି ଆମେ ଆଲୋଚନା କରିଥିଲେ। ତେଣୁ ସେଇଟା ପୂରଣ ଭଗବାନ ପୂରଣ କରନ୍ତି, ଅନ୍ୟମାନଙ୍କର ଯେତେବେଳେ କାମନା ପୂରଣ କରୁଛନ୍ତି ଭଗବାନ ଭକ୍ତଙ୍କର କାମନା ସେ ପୂରଣ କରିବେନି, ପୁଣି ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରିବା ପାଇଁ ସେଇଟା ପୂରଣ କରିବେ ନାହିଁ। ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ। ଏହିଭଳି ଭାବରେ ତାଙ୍କୁ ଆଶୀର୍ବାଦ ଦେଲେ ବା ତାଙ୍କୁ ବେନେଡିକ୍ସନ୍ ଦେଲେ, ତାଙ୍କୁ ବର ପ୍ରଦାନ କଲେ, ଯାହା ତୁମେ ଚାହିଁବ ତାହା ପୂରଣ ହେବ, କାରଣ ସେ ଅନ୍ୟାନ୍ୟ ଭକ୍ତ ଭଗବାନଙ୍କର, ଅନ୍ୟାନ୍ୟ ଭକ୍ତା ରୁକ୍ମିଣୀ ଦେବୀ। ତେଣୁ ସେ କହିଥିଲେ ଏକାନ୍ତ ଭକ୍ତ, ଜନ ଜନ କାମେଶ କାମାନ ମୟି କାମାୟ ଭ୍ରାମିନୀ ସନ୍ତି ହି ଏକାନ୍ତ ଭକ୍ତା, ସେ ସବୁ ପୂରଣ ହେବ, ସେ ଯାହା ଚାହିଁବେ ସେଇଟା ପୂରଣ, ଭଗବାନ ଯାହା ଚାହିଁ କହିଦେବେ ତାହା ହିଁ ହେବ। ଭଗବାନ ପାଖରେ ସବୁ ଶକ୍ତି ରହିଛି, ଏମିତି କିଛି ନାହିଁ ଭଗବାନ କରିପାରିବେ ନାହିଁ। ଜଣେ ପ୍ରଶ୍ନ ପଚାରିଲେ, ବହୁତ ଗୋଟେ ଟ୍ରିକି ପ୍ରଶ୍ନ ପଚାରିଲେ ଜଣେ ପ୍ରଭୁପାଦ ମହାରାଜଙ୍କୁ, ଟ୍ରିକି ପ୍ରଶ୍ନ। ଟ୍ରିକି ପ୍ରଶ୍ନ କ'ଣ ନା, ଗୋଟେ ବହୁତ ବଡ଼, ସେଇଟା ମୁଁ ଭୁଲିକି ଯାଉଛି ଏକ୍ଜାକ୍ଟଲି କହିପାରୁନି, ଭଗବାନ କ'ଣ ଏମିତି କରିପାରିବେ, ଭଗବାନ କ'ଣ ଏମିତି ହେଇପାରିବ ଯେ ଭଗବାନ ସବୁ ଭୁଲିଯିବେ, ଭଗବାନ ସବୁ ଜ୍ଞାନ ରହିଛି, ଆମେ ଏଇଭଳି ଭାବରେ କହିବା, ମୋର ଏକ୍ଜାକ୍ଟ ମନେ ପଡ଼ୁନି, କିନ୍ତୁ ଆମେ ଏଇ ପ୍ରଶ୍ନଟି ମଧ୍ୟ କରିପାରିବା ଯେ ଭଗବାନ ହେଉଛି ସର୍ବଜ୍ଞ, କିନ୍ତୁ ଭଗବାନ କ'ଣ ଜ୍ଞାନଶୂନ୍ୟ ହେଇପାରିବେ, ଜ୍ଞାନଶୂନ୍ୟ ହେଇପାରିଲେନି ମାନେ ଭଗବାନଙ୍କ ଶକ୍ତି ଲିମିଟେଡ଼ ହେଇଗଲା, ଏଇଭଳି ଭାବରେ ଏକ୍ଜାକ୍ଟଲି ମୋର ମନେ ପଡ଼ୁନି। ତେଣୁ ପ୍ରଭୁପାଦ ମହାରାଜ ତାକୁ ଟ୍ରିକି କ୍ୱେଶ୍ଚନ୍ ଟ୍ରିକି ଆନ୍ସର୍ ଦେଲେ, ସେ କହିଲେ ହଁ କରିପାରିବେ ଭଗବାନ କରିପାରିବେ, କିନ୍ତୁ ତାପରେ ପୁଣି ତାଙ୍କର ଜ୍ଞାନ ଫେରିପାରିବେ ସିଏ, ଏଇଭଳି ଭାବ ପ୍ରଭୁପାଦଙ୍କୁ ଅନେକ ପ୍ରଶ୍ନ ପଚରାଯାଇଛି, ସେ ପ୍ରଶ୍ନର ସବୁ ସେଇଭଳି ଭାବରେ ଉତ୍ତର ପ୍ରଦାନ କରିଛନ୍ତି। 17 ଭଲ୍ୟୁମ୍ ରହିଛି ପ୍ରଭୁପାଦଙ୍କ କନଭରସେସନ୍, ଯାହା ସବୁ କହିଛନ୍ତି ଏ ଭେଦ। ଭକ୍ତମାନେ ଯାହା କହିବେ ବେଦର ବାଣୀକୁ ହିଁ କହିବେ, ସେଥିରେ କୌଣସି ଅସତ୍ୟ ଆସିବ ନାହିଁ, ସବୁ ସତ୍ୟ। ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କିଭଳି ଶକ୍ତି ରହିଛି, ତାଙ୍କର ଭକ୍ତମାନେ ମଧ୍ୟ ସେଇଭଳି ଭାବେ ଶକ୍ତି ରହିଛି। ତେଣୁ ଭଗବାନ ତାଙ୍କର ଏକାନ୍ତ ଭକ୍ତଙ୍କ ପ୍ରଭୁପାଦ ମହାରାଜ ଯାହା ଚାହିଁଥିଲେ ତାହା ସବୁ ହେଲା। 108 ମନ୍ଦିର ସ୍ଥାପନ କଲେ ସାରା ପୃଥିବୀରେ। ତାଙ୍କ ପାଖରେ 70 ବୟସରେ ଯାଇଥିଲେ, ତାଙ୍କ ପାଖରେ ମାତ୍ର 40 ଟଙ୍କା ଥିଲା। ଉଡ଼ାଜାହାଜରେ ମଧ୍ୟ ଯାଇପାରିଲେ ନାହିଁ, ଜଳଜାହାଜରେ ଯାଇଥିଲେ। କେତେ ପ୍ରକାର କଷ୍ଟ ସ୍ୱୀକାର କରିଥିଲେ, କିନ୍ତୁ ଦେଖନ୍ତୁ ସାରା ପୃଥିବୀରେ ସେ 14 ପରିଭ୍ରମଣ କଲେ। କେତେ 108 ମନ୍ଦିର ଚିନ୍ତା କରିପାରିବା ନାହିଁ। ଆମେ ଗୋଟେ ଫରେନ୍କୁ ଯାଇପାରୁନାହିଁ, ଫରେନ୍ କଣ୍ଟ୍ରିକୁ, କିନ୍ତୁ ଦେଖନ୍ତୁ କିଛି ତାଙ୍କ ପାଖରେ ନାହିଁ, ଭଗବାନ ସବୁ ବ୍ୟବସ୍ଥା କରିଦେଲେ। ଭଗବାନଙ୍କ ଭକ୍ତଙ୍କର ଯାହା କାମନା ରହିଛି ଭଗବାନ ସେଇଟା ପୂରଣ କରନ୍ତି। ଆଜି ରୁକ୍ମିଣୀ ଦେବୀଙ୍କୁ ଆମେ ଗତକାଲି ଏଇଟା ଆଲୋଚନା କରିଥିଲୁ, ରୁକ୍ମିଣୀ ଦେବୀଙ୍କୁ କହୁଥିଲେ ତୁମେ ଯାହା ଚାହିଁବ ମୋ ଉଦ୍ଦେଶ୍ୟରେ ସେଇଟା ସବୁ ପୂରଣ ହେବ। କାରଣ ଏକାନ୍ତ ଭକ୍ତ ଭଗବାନଙ୍କର ସେବା ଛଡ଼ା ଅନ୍ୟ କିଛି ଚାହିଁବେ ନାହିଁ। ପ୍ରଦାନ କଲେ ମଧ୍ୟ ଏଇ ଶ୍ଳୋକଟି ଅଛନ୍ତି ଭାଗବତମରେ, ସାଲୋକ୍ୟ ସାରୁପ୍ୟ ସାମିପ୍ୟ ସାରୁପ୍ୟ ଗତମ ପ୍ରିତ ଦିହମାନ ନ ଗୁଣନ୍ତି ବିନା ମତ ସେବନ ଜରା। ଏମିତିକି ଭୌତିକ ଜଗତର ଐଶ୍ୱର୍ଯ୍ୟ ଠାରୁ ଆହୁରି ଉନ୍ନତ ହେଉଛି ମୁକ୍ତି। ତେଣୁ ଯେଉଁମାନେ ମୁକ୍ତି ଚାହାନ୍ତି ସେମାନେ ଭୌତିକ ଜଗତର କୌଣସି ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ, କିନ୍ତୁ ଭଗବାନଙ୍କର ଭକ୍ତ ସେ ମୁକ୍ତି ମଧ୍ୟ ଚାହାନ୍ତି ନାହିଁ। କପିଳଦେବ ଭଗବାନ ତାଙ୍କ ମାଆଙ୍କୁ କହିଛନ୍ତି ତୃତୀୟ ସ୍କନ୍ଧରେ ଏସବୁ ରହିଛି। ତେଣୁ ଭକ୍ତମାନେ ଯାହା ଚାହାନ୍ତି ତାଙ୍କର କାମନା ହେଉଛି ଭଗବାନଙ୍କ ସେବା ପାଇଁ, ଭଗବାନଙ୍କୁ ପ୍ରୀତି ଉଦ୍ଦେଶ୍ୟରେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କର ବିଭିନ୍ନ ପ୍ରକାର କାମନା ଥାଏ। ସେ କାମନା ହେଉଛି ଭଗବାନଙ୍କ ସେବା ଉଦ୍ଦେଶ୍ୟରେ। ଏହାପରେ ବହୁତ କଥା ରହିଛି, ଆମେ ଗତକାଲି ଆଲୋଚନା କରିଥିଲେ, ତେଣୁ ଏ ବିଷୟରେ ତ ଆଲୋଚନା କରିବା ନାହିଁ। ତେଣୁ ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି ଉପଲବ୍ଧମ୍ ପତି ପ୍ରେମ। ଉପଲବ୍ଧମ୍ କହିଲେ ତୁମେ ପ୍ରାପ୍ତ ହେଇଛ ପତି ପ୍ରେମ, ଭଗବାନଙ୍କୁ ସେ କେତେ ପ୍ରେମ କରୁଥିଲେ ଏ ପରୀକ୍ଷା ହେଇଗଲା। ପରୀକ୍ଷା ହେଇଗଲା ଭଗବାନଙ୍କୁ କିଭଳି ପତି ପ୍ରେମ, ପତି ହେଉଛନ୍ତି ତାଙ୍କର ସ୍ୱୟଂ ଭଗବାନ। ଭଗବାନ ଯେ ଖାଲି ରୁକ୍ମିଣୀଙ୍କର ପତି ତା ନୁହଁ, ସେ ଅନେକଙ୍କର ପତି, ସମସ୍ତଙ୍କର ପତି ସିଏ। ଆମେ କହୁଛେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଜଗନ୍ନାଥ ସମସ୍ତଙ୍କର ପତି ସ୍ୱାମୀ। ଏବଂ ଦ୍ୱିତୀୟ ସ୍କନ୍ଧ 4 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ମଙ୍ଗଳାଚରଣ କରୁଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ, ସେହି ସମୟରେ ସେ କହିଥିଲେ ଏ ଶ୍ଳୋକଟି କହିଛନ୍ତି, ସମସ୍ତଙ୍କର ସେ ସ୍ୱାମୀ, ଶ୍ରୀୟପତି ଜଗତପତି ଏହିଭଳି ଭାବରେ ସମସ୍ତଙ୍କର ସେ ପତି। ଦ୍ୱିତୀୟ ସ୍କନ୍ଧ 4 ଅଧ୍ୟାୟରେ ସେ ବର୍ଣ୍ଣନା କରିଛନ୍ତି ଶ୍ରୀୟପତି ଯଜ୍ଞପତି ପ୍ରଜାପତି। ଶ୍ରୀୟ କହିଲେ ଲକ୍ଷ୍ମୀଦେବୀଙ୍କର ସେ ପତି, ଏବଂ ଯଜ୍ଞର ମଧ୍ୟ ସେ ପତି, ଏବଂ ପ୍ରଜାମାନଙ୍କର ମଧ୍ୟ ସେ ପତି ପ୍ରଜାପତି, ଦିହାପତି ଆମର ବୁଦ୍ଧିର ମଧ୍ୟ ସେ ପତି। ଆମେ କହିଲେ ନା ବୁଦ୍ଧିକୁ କେମିତି ଭଗବାନ ତାଙ୍କର ଲଗେଇଦେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବା, ବୁଦ୍ଧିର ପତି ସିଏ, ଦିହାପତି ଲୋକପତି। ସମୂହ ଲୋକର ଯେତେ 14 ଭଗବାନ ରହିଛି, 14 ଲୋକ ରହିଛି, ସବୁର ମାଲିକ ହେଉଛନ୍ତି ସେ ପତି ଲୋକପତି। ଏବଂ ଯଜ୍ଞ ଧରାପତି ପୃଥିବୀର ମଧ୍ୟ ସେ ପତି, ତାଙ୍କର ପୁତ୍ର ହେଉଛନ୍ତି ନରକାସୁର। ଭଗବାନ ଯେତେବେଳେ ବରାହ ରୂପରେ ପୃଥିବୀକୁ ଉତ୍ତରଣ କରିଥିଲେ, 2 ଭଗବାନ ଏଭଳି କରିଛନ୍ତି, 2 ଭଗବାନ ବରାହ ରୂପରେ ଆସିଛନ୍ତି। ତେଣୁ ଏ ଧରିତ୍ରୀ ଦେବୀଙ୍କର ପୁତ୍ର ହେଉଛନ୍ତି ନରକାସୁର। ଅସୁର ଆମେ ପୂର୍ବରୁ ବର୍ଣ୍ଣନା କଲେ କେମିତି ନରକାସୁରକୁ ଭଗବାନ ହତ୍ୟା କରିଛନ୍ତି, ଏବଂ ସେଇ ଯେଉଁ କନ୍ୟାମାନଙ୍କୁ ବନ୍ଦୀ କରିକି ଆଣିଥିଲେ ସେ କନ୍ୟାମାନଙ୍କୁ ଭଗବାନ ବିବାହ କଲେ, 16,100 କନ୍ୟା ଏକ ସମୟରେ ବିବାହ କଲେ। ଆ ପୂର୍ବ 69 ଅଧ୍ୟାୟରେ ଆମେ ଶ୍ରବଣ କଲେ ସେଇଟା, ମଧୁମୋର ନରକ ବିନାଶ ନହେ ଭଗବାନଙ୍କର ଗୀତ ଗୋବିନ୍ଦରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଧରାପତି ପତିର୍ ଗତିଶ୍ଚାନ୍ଧକ ବୃଷ୍ଣି ସାତ୍ୱତାଂ, ଭଗବାନ ଏକାଧାରରେ ପତି ଏବଂ ଗତି ମଧ୍ୟ, ଅନ୍ତିମ ଲକ୍ଷ୍ୟ ମଧ୍ୟ ସିଏ। କାହାର ସବୁ ନା ଅନ୍ଧକ ବୃଷ୍ଣି ସାତ୍ୱତାଂ, ଏମାନେ ସବୁ ଯଦୁବଂଶରେ ଆସୁଛନ୍ତି, ବିଭିନ୍ନ ବଂଶ ସବୁ ରହିଛନ୍ତି, ସେ ଯଦୁବଂଶରେ ଏମାନେ ସବୁ ଆସିଛନ୍ତି, ତାଙ୍କର ପତି ସିଏ, ପତି ଗତି, ପତି ଖାଲି ପତି ନୁହଁ ତାଙ୍କର ଗତି ମଧ୍ୟ, ଅନ୍ତିମ ଲକ୍ଷ୍ୟ ମଧ୍ୟ ସେଇଟା। ଲୋକମାନେ ଜାଣନ୍ତିନି ଅନ୍ତିମ ଲକ୍ଷ୍ୟ କ'ଣ ଆମର, ଲୋକମାନେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଭଗବାନ କହୁଛନ୍ତି ମୁଁ ହେଉଛି ଗତି, ପିତାମହ ସେ ଜଗତୁ ମାତା ଧାତା ପିତାମହ ଆଉ ଗୋଟେ କେଉଁଠୁ କହିଛନ୍ତି, ମୁଁ ହେଉଛି ଗତି, ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ସୁହୃତ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମବ୍ୟୟମ୍। ଭଗବତ ଗୀତାରେ ଭଗବାନ କହିଛନ୍ତି, ହେଉଛନ୍ତି ଗତି, ଲୋକମାନେ ଜାଣନ୍ତି ନାହିଁ ଆମର ଅନ୍ତିମ ଲକ୍ଷ୍ୟ କ'ଣ। ଅନ୍ତିମ ଲକ୍ଷ୍ୟ ହେଉଛି ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା। ସେହି ପ୍ରାପ୍ତ ହେଲେ ଆମ ଜନ୍ମରେ ସିଦ୍ଧିରେ ପ୍ରାପ୍ତ ହେବା, ମନୁଷ୍ୟ ଜନ୍ମରେ ସିଦ୍ଧି ପ୍ରାପ୍ତ ହେବା। ଆମେ ଜାଣିନୁ, ଆମେ ଭାବୁଛେ ଏଇଟା ଆମର ଗତି, ଏଇଟା ଦରକାର, ସେଇଟା ଦରକାର, ଏଇଭଳି ଭାବରେ ଚିନ୍ତା କରୁଛେ। କିନ୍ତୁ ପ୍ରକୃତ ଗତି ହେଉଛନ୍ତି ଭଗବାନ, ଯିଏ ଭଗବାନଙ୍କୁ ଗତି ହିସାବରେ ଗ୍ରହଣ କରୁଛନ୍ତି ତାଙ୍କ ଜନ୍ମ ସାର୍ଥକ ହେଉଛି, ଜନ୍ମ ସଫଳ ହେଲେ ତା ଆମର ଆଚାର୍ଯ୍ୟମାନେ ବୈଷ୍ଣବ ଆଚାର୍ଯ୍ୟମାନେ ଏକଥା କହୁଛନ୍ତି, ଯେଉଁମାନେ ଭଗବାନଙ୍କୁ ଅନ୍ତିମ ଗତି ହିସାବରେ ଗ୍ରହଣ କରିଛନ୍ତି ତାଙ୍କର ଜନ୍ମ ସଫଳ ହୋଇଯିବ, ସଫଳ ହୋଇଯାଇଛି। ଅଧିକାଂଶ ଯେଉଁମାନେ ଭଗବାନଙ୍କୁ ଏହିଭଳି ଭାବରେ ଗ୍ରହଣ କରିଛନ୍ତି ତାଙ୍କ ଜନ୍ମ ସଫଳ ହୋଇଛି। ତେଣୁ ପ୍ରସିଦ୍ଧତାଂ ମେ ଭଗବାନ ସତାଂ ପତି, ସେହି ଭଗବାନ ଯେ ଭକ୍ତମାନଙ୍କର ମଧ୍ୟ ପତି, ସତାଂ ପତି, ସେହି ଭଗବାନ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ଏହିଭଳି ଭାବରେ କ'ଣ ବାହାରୁ ଚବିଶ 13 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ମଙ୍ଗଳାଚରଣ କରିଛନ୍ତି। ଆମେ ଯେତେ ଦେଖୁଛେ ବିଭିନ୍ନ ପ୍ରକାର ମଙ୍ଗଳାଚରଣ ସବୁ ରହିଛି, କିନ୍ତୁ ଭାଗବତରେ ସବୁଠାରୁ ଅଧିକ ମଙ୍ଗଳାଚରଣ, ଅଧିକା ଶ୍ଳୋକ ଏଇ ଏଇଠି କୁହାଯାଇଛି ସୁଖଦେବ ଗୋସ୍ୱାମୀ କରିଛନ୍ତି ମଙ୍ଗଳାଚରଣ, 13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ତେଣୁ ଭଗବାନଙ୍କର ପତ୍ନୀ ରୂପରେ ରୁକ୍ମିଣୀ ଦେବୀ ଅଛନ୍ତି, ତେଣୁ ଭଗବାନ ତାଙ୍କୁ କହୁଛନ୍ତି ଉପଲବ୍ଧଂ ପତି ପ୍ରେମ, ତୁମେ ପ୍ରାପ୍ତ ହୋଇଛ ଉପଲବ୍ଧ ପତି ପ୍ରେମ। ପାତିବ୍ରତ୍ୟଂ ଚ ତେ ଅନେଘେ, ପାତିବ୍ରତ୍ୟଂ ଯେହେତୁ ସେ ପତିଙ୍କୁ ପ୍ରେମ କରୁଛନ୍ତି, ପାତିବ୍ରତ୍ୟ ଇଏ ଗୋଟେ ଧର୍ମ, ବିଭିନ୍ନ ଧର୍ମ ରହିଛି, ପତିବ୍ରତା ଗୋଟେ ଗୋଟେ ଧର୍ମ, ତେଣୁ ଇଏ ରୁକ୍ମିଣୀ ଦେବୀ ପାତିବ୍ରତ୍ୟ ଧର୍ମ ତାଙ୍କର ରହିଛି। ପାତିବ୍ରତ୍ୟଂ ଚ ତେ ଅନଘେ, ତୁମର ଭଗବାନ ରୁକ୍ମିଣୀ ଦେବୀଙ୍କର କ'ଣ କହୁଛି ପାପରେ, ଅଘ କହିଲେ ପାପ, କିନ୍ତୁ ରୁକ୍ମିଣୀ ଦେବୀଙ୍କର କ'ଣ ପାପ ରହିଛି ତେଣୁ କହିଲେ ଅନଘେ ବୋଲି କାହିଁକି କହିଲେ, ଆମେ ଶୁଣିବା ଆଚାର୍ଯ୍ୟମାନେ ଟିକାରେ କ'ଣ କହିଛନ୍ତି ଆର ଅର୍ଥ। ଅନଘେ କହିଲେ ଆମେ କହିବା ସେତେବେଳକୁ, ଅନଘେ ତାଙ୍କର ଯେଉଁମାନେ ଶରଣରେ ଯାଉଛନ୍ତି ସେମାନେ ପାପରୁ ମୁକ୍ତ ହୋଇଯାଉଛନ୍ତି, ପାପ ଭଗବାନର ଶରଣ ଯିବା ତ ଅଲଗା କଥା, କେବଳ ଯେଉଁମାନେ ଭଗବାନଙ୍କର ନାମ ନେଉଛନ୍ତି ସେମାନେ ପାପରୁ ମୁକ୍ତ ହୋଇଯାଉଛନ୍ତି। ନାମର ମହାତ୍ମ୍ୟରେ ଷଷ୍ଠ ସ୍କନ୍ଧରେ ଏଇଟା କୁହାଯାଇଛି, ଦ୍ୱିତୀୟ ଅଧ୍ୟାୟରେ ଜାମିଳ ପ୍ରସଙ୍ଗରେ ସେଇଟା କୁହାଯାଇଛି, ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 49 ଶ୍ଳୋକରେ ଏଇଟା କୁହାଯାଇଛି ନାମର ମହାତ୍ମ୍ୟ। ମ୍ରିୟମାଣ ହରେନ୍ନାମ ଘୃଣନ୍ ପୁତ୍ର ପଚାରିତ ଅଜାମିଳୋପି ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ୍। ଅଜାମିଳଙ୍କର ମୃତ୍ୟୁ ମୁଖରେ, ମୃତ୍ୟୁ ସମୟରେ ତାଙ୍କ ନେଇଯାଇଥାନ୍ତେ, ଗୋଟିଏ ସେକେଣ୍ଡ ଡେରି ହୋଇଯାଇଥିଲେ ଯମଦୂତମାନେ ନେଇଯାଇଥାନ୍ତେ ତାଙ୍କୁ। ତେଣୁ ମ୍ରିୟମାଣ ମୃତ୍ୟୁ ଅବସ୍ଥାରେ ଭଗବାନ ହରିଙ୍କର ସେ ନାମ ନେଇଥିଲେ, ହରେନ୍ନାମ କିଭଳି ନେଇଥିଲେ, ସିଧାସଳଖ ଭଗବାନଙ୍କୁ ଡାକିନଥିଲେ, ଘୃଣନ୍ ପୁତ୍ର ପଚାରିତମ, ସେ ଯେଉଁ ସ୍ମରଣ କରିଥିଲେ ମୃତ୍ୟୁ ଅବସ୍ଥାରେ ବହୁତ ଭୟଙ୍କର ଅବସ୍ଥା, କିନ୍ତୁ ସେହି ଅବସ୍ଥାରେ ଗୁଣୁଗୁଣ ହୋଇକରି କହିଥିଲେ ପୁତ୍ରକୁ ଲକ୍ଷ୍ୟ କରି, ପୁତ୍ରକୁ ଲକ୍ଷ୍ୟ କରି ଡାକିଥିଲେ, ନାରାୟଣ ପୁତ୍ରର ନାମ ଥିଲା ନାରାୟଣ, ସେ ନାରାୟଣକୁ ଡାକିଥିଲେ, ଘୃଣନ୍ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲେ ଏଇଟା। କିନ୍ତୁ ଗୁଣପୁତ୍ର ଅଜାମିଳୋପି, ଅଜାମିଳୋପି କହିବାର ଶବ୍ଦର ତାତ୍ପର୍ଯ୍ୟ ହେଉଛି ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲା ସେ, ଅଘ ବହୁତ ପ୍ରକାର ଅଘ କାର୍ଯ୍ୟ କରୁଥିଲା, ସେ ପାପ କାର୍ଯ୍ୟ କରୁଥିଲା, ବିରାଟ ବଡ଼ ଲିଷ୍ଟ କରିଥିଲେ ଚିତ୍ରଗୁପ୍ତ ତାର। ଅଜାମିଳୋପି ଅଗାଧ ଧାମ, କିନ୍ତୁ ଭଗବାନଙ୍କ ଧାମ ସେ ପ୍ରାପ୍ତ ହେଲେ, କିମୁତ ଶ୍ରଦ୍ଧା ଗୁଣନ, ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା କ'ଣ କହିବା। ଏ କଥାଟି ଯମରାଜ ଯେଉଁମାନେ ଧର୍ମରାଜ ତାଙ୍କର ଦୂତମାନେ ବୁଝିପାରିଲେ ନାହିଁ, ଭଗବାନ ନାମର ଯେ କେତେ ମହାତ୍ମ୍ୟ ରହିଛି ତାଙ୍କର ଦୂତମାନେ ବୁଝିପାରିନଥିଲେ। ଏ ଶ୍ଲୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏ ଚାରୋଟି ରହିଛି ଅଜାମିଳଙ୍କ ପାଖରେ ଅସୁବିଧା ଥିଲା, ମୃତ୍ୟୁ ମୁଖରେ ପଡ଼ିକରି ସେ ଭଗବାନଙ୍କ ନାମ ନେଇଥିଲା, ଯେଉଁଟା ଯେଉଁମାନେ ଜୀବିତ ଅବସ୍ଥାରେ ଭଗବାନ ନାମ ନେଉଛନ୍ତି ତାଙ୍କ କଥା କ'ଣ କହିବା। ମ୍ରିୟମାଣ ହରେ ନାମ ଘୃଣନ୍ ପୁତ୍ର, ଭଗବାନଙ୍କ ଯେଉଁ ନାମ ନେଇଥିଲେ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲେ, ଏବଂ ଯଦି ଜଣେ ସିଧାସଳଖ ଭଗବାନଙ୍କର ନାମ ନେବେ ତାହେଲେ ତାଙ୍କର କ'ଣ ଫଳ ନ ହେବ। ଏବଂ ଅଜାମିଳୋପି କହିଲେ ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ତେଣୁ ଯେଉଁମାନେ ଆମର ଯେତେ ରହିଛି ଦ୍ୟୁତ ଚାରୋଟି ପାପର ସ୍ଥାନ ରହିଛି ଦ୍ୟୁତଙ୍କ ପାହାଣଙ୍କ ସ୍ତ୍ରୀଙ୍କ ସୁନା ଏସବୁ ପାପ ସ୍ଥାନରୁ ମୁକ୍ତ ହୋଇକରି ଯେଉଁମାନେ ଭଗବାନଙ୍କ ନାମ ନେବେ ତାଙ୍କର କ'ଣ ଲାଭ ନ ଲାଭ ହେବ ନ ହେବ ଏବଂ ଅଜାମିଳ ମୃତ୍ୟୁ ମୁଖରେ ପଡ଼ିଥିବାରୁ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେଇନଥିଲା ଅଶ୍ରଦ୍ଧାରେ ନେଇଥିଲା ତେଣୁ ଯେଉଁମାନେ ଜୀବିତ ଅବସ୍ଥାରେ ପାପ କାର୍ଯ୍ୟରୁ ପାପକର୍ମରୁ ମୁକ୍ତ ହୋଇକରି ଭଗବାନଙ୍କୁ ସିଧାସଳଖ ଭଗବାନ ନାମ ନେବେ ଶ୍ରଦ୍ଧାର ସହିତ ତାଙ୍କର କ'ଣ ଫଳ ନ ହେବ ଚିନ୍ତା କରିପାରିବା ନାହିଁ ଭଗବାନ ନାମର ମହାତ୍ମ୍ୟ ଏଭଳି ରହିଛି ଭଗବାନ କଥା କ'ଣ କହିବା ତାଙ୍କର ନାମରେ ଏତେ ମହାତ୍ମ୍ୟ ରହିଛି ତେଣୁ ଇଏ ରୁକ୍ମିଣୀ ଦେବୀ ସେ ଲକ୍ଷ୍ମୀ ତାଙ୍କ ପାଖରେ କେଉଁଠି ପାପ ଆସିବ ତେଣୁ ତାଙ୍କର ଯେଉଁମାନେ ଶରଣରେ ଯିବେ ସେମାନେ ପାପରୁ ମୁକ୍ତ ହୋଇଯିବେ ଏ ଶ୍ଳୋକର ତାତ୍ପର୍ଯ୍ୟରେ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି ଏଠି ଭଗବାନ ନିଜେ କ୍ଷମା ପ୍ରାର୍ଥନା କରୁଛନ୍ତି ମୋର ଭୁଲ ହୋଇଗଲା ମୋର ପାପ ହୋଇଗଲା କହିବାର ଉଦ୍ଦେଶ୍ୟ ହେଉଛି ସେଇଟା କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତାଙ୍କର ପାପ ସବୁ ଦୂର ହୋଇଯିବ ରୁକ୍ମିଣୀ ଦେବୀଙ୍କ ପାଖରେ ଯେଉଁ ଏଭଳି ଭାବ ତାଙ୍କୁ ଉପହାସ କରିଥିଲେ ଇଏ ଗୋଟେ ପାପ ହୋଇଗଲା ବୋଲି ଭଗବାନ ବର୍ତ୍ତମାନ ତାଙ୍କ ମନରେ ଭାବନା ଅନଘେ ଶବ୍ଦ ବ୍ୟବହାର କରାଯାଇଛି କହିବାର ଉଦ୍ଦେଶ୍ୟ ହେଉଛି ତମେ ମୋର ପାପରୁ ମୋତେ ଦୂର କରିଦେବ ଅନଘେ ଆଚାର୍ଯ୍ୟ ମାନେ ଟୀକା କହିବା ଶୁଣିବା ଆମେ ସେତେବେଳେ ତେଣୁ ଯତ୍ ବାକେଇ ଚାଲ୍ୟମାନାୟା ଯେଉଁ ବାକ୍ୟ କହିଲେ ଏ କଠୋର ବାକ୍ୟ କହିଲେ ଯେଉଁ କଠୋର ବାକ୍ୟ ଯଦିଓ ଭଗବାନ ପରିହାସ କରି କହୁଥିଲେ କିନ୍ତୁ ପ୍ରଥମେ ସେ ଜାଣିପାରିନଥିଲେ ସୀତାଦେବୀଙ୍କୁ ସେ ପୂର୍ବରୁ ନିର୍ବାସନ କରିଦେଇଥିଲେ ସେତେବେଳେ ଉପହାସ କରିନଥିଲେ ସେତେ କଠୋର ବାକ୍ୟ ପ୍ରୟୋଗ କରିଥିଲେ ତେଣୁ ବର୍ତ୍ତମାନ ମଧ୍ୟ ରୁକ୍ମିଣୀ ଦେବୀ ଚିନ୍ତା କଲେ ବର୍ତ୍ତମାନ ମଧ୍ୟ ମଧ୍ୟ ସେଇଭଳି ଭାବରେ କରିବେ ଶ୍ରୀରାମ ବର୍ତ୍ତମାନ କୃଷ୍ଣ ହୋଇକି ଆସିଛନ୍ତି ଏବଂ ସେଇ ସୀତା ରୁକ୍ମିଣୀ ଦେବୀ ରୂପରେ ରହିଛନ୍ତି ତେଣୁ ଏଇ ଯେଉଁ କଠୋର ବାକ୍ୟ ପ୍ରୟୋଗ କଲେ ସେ ମୂର୍ଚ୍ଛା ହୋଇଗଲେ ଆ ପୂର୍ବରୁ ସୁବର୍ଣ୍ଣା କରାଯାଇଛି ତେଣୁ ବର୍ତ୍ତମାନ ଭଗବାନ କହୁଛନ୍ତି ଯତ୍ ବାକେଇ ଚାଲ୍ୟମାନାୟା କିନ୍ତୁ ମୋର ବାକ୍ୟରେ ତମେ ବିଚଳିତ ହେଇନାହ ମୋତେ ଯେଉଁ ପ୍ରେମ କରୁଥିଲ ତାକୁ ତ୍ୟାଗ କରିଦେଲ ନାହିଁ କଟି କରିଦେଲ ନାହିଁ ବା ପ୍ରେମକୁ ବନ୍ଦ କରିଦେଲ ନାହିଁ କାଟିଦେଲ ନାହିଁ ଚାଲ୍ୟମାନାୟା ଯଦି ବାକେଇ ଚାଲ୍ୟମାନାୟା ନ ଧୀର ମହି ଅପକର୍ଷିତା ରୁକ୍ମିଣୀ ଦେବୀଙ୍କର ବୁଦ୍ଧି ଅପକର୍ଷିତ ହେଲା ନାହିଁ ଅପକର୍ଷିତା କହିଲେ ବିଚ୍ୟୁତ ହେଲା ନାହିଁ ଭଗବାନଙ୍କ ପାଦ ପଦ୍ମରୁ ବିଚ୍ୟୁତ ହେଲେ ନାହିଁ ମହାପ୍ରଭୁ ଏଇଟା କହିଛନ୍ତି ଇଏ ହେଉଛି ପ୍ରକୃତ ଭଗବାନଙ୍କୁ ଭଲ ପାଇବାର ଇଏ ହେଉଛି ଏଇଭଳି ଭାବରେ ଆମର ଭାବକୁ ପୋଷଣ କରିବା ରୁକ୍ମିଣୀ ଦେବୀଙ୍କର ଭାବକୁ ଆମେ ପୋଷଣ କରିବା ମହାପ୍ରଭୁ ସେଇ କଥାଟି ସବୁଦିନ ଆମେ ସକାଳେ ପାଠ କରୁଛେ ଆଶ୍ରିସେବା ପାଦରତାଂ ପିନଷ୍ଟୁ ମାମ ଦର୍ଶନା ମର୍ମତାଂ କରୁଥିବା ଯଥା ତଥା ବା ବିଧଥା ଦୁଲମ୍ପଟୁ ମତ୍ ପ୍ରାଣନାଥସ୍ତୁ ସୈବ ନାପର ଭଗବାନଙ୍କ ପାଖରେ ଆମେ ପୂର୍ଣ୍ଣ ସରେଣ୍ଡର ହେବା ପୂର୍ଣ୍ଣ ଭାବରେ ଭଗବାନ ପାଖରେ ସମର୍ପଣ କରିବା କିଭଳି ସେ ଭାବ ରହିବ ଭଗବାନ ଆମକୁ ଆଲିଙ୍ଗନ କରିପାରନ୍ତି ଆଶ୍ରିସେବା ପାଦରତା ବା ପାଦରେ ପଦାଘାତ କରିପାରନ୍ତି ପାଦରତା ପିନଷ୍ଟୁମା ପାଦରେ ପଦାଘାତ କରିପାରନ୍ତି ଆଘାତ କରିପାରନ୍ତି ବା ଅଦର୍ଶନା ମର୍ମତା କରୁଥିବା ଦର୍ଶନ ନ ଦେଇକରି ଏ ରାଧାରାଣୀଙ୍କର ବାକ୍ୟ ରାଧାରାଣୀଙ୍କର ବାକ୍ୟ ଗୋଟେ ଥରେ ସମୟ ହୋଇଯାଇଛି ଗୋଟେ ଥରେ ଆମର ଶ୍ରୀ ଶ୍ରୀମଦ ଗୌରକନ୍ଦ ସ୍ୱାମୀ ମହାରାଜ ଏ କଥାଟି କହୁଥିଲେ ରାଧାରାଣୀ ଅଭିମାନ କରିଥିଲେ ମାନ କରିଥିଲେ କୃଷ୍ଣଙ୍କୁ ଆଲାଉ କରାଯାଉନଥିଲା ତାଙ୍କ କୁଞ୍ଜରେ ତେଣୁ ବିଶାଖା ଲଳିତା ଏଇଭଳି ଭାବରେ ସେ ତାଙ୍କୁ ଆଲାଉ କରୁନଥିଲେ ତେଣୁ ଭଗବାନ କ'ଣ କଲେ ନା ଭଗବାନ ଗୋଟେ ସନ୍ନ୍ୟାସୀ ବେଶରେ ଆସି ପହଞ୍ଚିଗଲେ ସନ୍ନ୍ୟାସୀ ବେଶରେ ଆସି ପହଞ୍ଚିଗଲେ ପହଞ୍ଚିଗଲେ ସେତେବେଳେ ତାଙ୍କୁ ଆଲାଉ କରାଗଲା ଭିତରକୁ ରାଧାରାଣୀଙ୍କ ପାଖକୁ ପହଞ୍ଚିଗଲେ ରାଧାରାଣୀଙ୍କୁ ଆଶୀର୍ବାଦ କରିବେ ବା ଏଇଭଳି ଭାବରେ ତାଙ୍କୁ ଭିତରକୁ ଗଲେ ତେଣୁ ରାଧାରାଣୀଙ୍କ ପାଖରେ ଯେତେବେଳେ ସେ ଉପସ୍ଥିତ ହୋଇଗଲେ ସେତେବେଳେ କୃଷ୍ଣଙ୍କର ସନ୍ନ୍ୟାସୀ ବେଶ ଚାଲିଗଲା ସନ୍ନ୍ୟାସୀ ବେଶ ଚାଲିକରି ସେ ଯେଉଁ ବେଶ ଧାରଣ କରିଥିଲେ ସେ ବେଶ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବେଶ ଚୈତନ୍ୟ ମହାପ୍ରଭୁ ଆମେ ଯେଉଁ ଦେଖୁଛେ ଯେଉଁ ବେଶ ସେ ବେଶ ହେଉଛି ମହାପ୍ରଭୁଙ୍କର ତେଣୁ ସେହି ବେଶ ଯେତେବେଳେ ଧାରଣ କରିଥିଲେ ସେତେବେଳେ ରାଧାରାଣୀ ଏଇଭଳି ଭାବରେ କହିଥିଲେ ଆଶ୍ଳି ସେବା ପାଦର ତାଙ୍କୁ ନେଷ୍ଟୁ ମା ଅଦର୍ଶନା ମର୍ମତା କରୁଥିବା ଯଥା ତଥା ବା ବିଧଥା ଦୁଲମ୍ପଟୁ ଆଉ ଯାହା କିଛି ଭଗବାନ କରିପାରନ୍ତି କିନ୍ତୁ ମତ୍ ପ୍ରାଣ ନାଥ ତୁ ସଏବ ନା ପର ସିଏ ହେଉଛନ୍ତି ମୋର ପ୍ରାଣ ନାଥ ଆଉ କେହି ନୁହନ୍ତି ଏ ଭାବ ଏ ପ୍ରେମ ଉଜ୍ଜଳ ନୀଳମଣି ରୂପ ଗୋସ୍ୱାମୀଙ୍କର ଏ କଥାଟି କହିଛନ୍ତି, ପ୍ରେମ ଶବ୍ଦର ବ୍ୟାଖ୍ୟା କରିଛନ୍ତି ଉଜ୍ଜଳ ନୀଳମଣିରେ। ଆମେ ସବୁଦିନ ସକାଳେ ରୂପ ଗୋସ୍ୱାମୀଙ୍କର ଭକ୍ତିର ସାମନ୍ତ ସିନ୍ଧୁ ପାଠ କରୁଛେ, ତାଠାରୁ ଆହୁରି ଉନ୍ନତ ରସ ରସାଚାର୍ଯ୍ୟ ରୂପ ଗୋସ୍ୱାମୀ। କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ ତାତେ ବେଦ ଶାସ୍ତ୍ର ହୋଇତେ ପରମ ମହତ। କୃଷ୍ଣ ଭକ୍ତି ରସ ଭାଗବତମ୍, ତେଣୁ କୃଷ୍ଣ ତତ୍ତ୍ୱ ଭକ୍ତି ତତ୍ତ୍ୱ ରସ ତତ୍ତ୍ୱ ମହାପ୍ରଭୁ ତାଙ୍କୁ ଦଶ ଦିନରେ ଶିକ୍ଷା ଦେଇଦେଲେ ରୂପ ଗୋସ୍ୱାମୀଙ୍କୁ। ଦଶ ଅଶ୍ୱମେଧ ଘାଟରେ ଯେଉଁ ବାରଣାସୀ ରହିଛି କାଶୀରେ ଶିକ୍ଷା ଦେଇଦେଲେ ସେ ଦଶ ଦିନରେ। ଭଗବାନ ତ ଚାରୋଟି ଶ୍ଳୋକରେ ବ୍ରହ୍ମାଙ୍କୁ ସବୁ ଜ୍ଞାନ ଦେଇଦେଲେ। ତେଣୁ ରୂପ ଗୋସ୍ୱାମୀ ବହୁତ ଶାସ୍ତ୍ର ରଚନା କରିଛନ୍ତି, ଆମେ ସବୁଦିନ ସକାଳେ ପାଠ କରୁଛେ ଏଇ ଭକ୍ତିର ସାମୃତ ସିନ୍ଧୁ, ଭକ୍ତିର ରସର ଅମୃତ ସିନ୍ଧୁ ରହିଛି, ଆମେ ପାଠ କରୁଛେ। ତେଣୁ ତାଠାରୁ ଆହୁରି ଉନ୍ନତ ରସ ଶାସ୍ତ୍ର ରହିଛି ଉଜ୍ଜଳ ନୀଳମଣି। ଉଜ୍ଜଳ ନୀଳମଣିରେ ବର୍ଣ୍ଣନା କରାଯାଇଛି ଏ ପ୍ରେମର ସଂଜ୍ଞା ଦିଆଯାଇଛି, ରୂପ ଗୋସ୍ୱାମୀ ଦେଇଛନ୍ତି, ସର୍ବଥା ଧ୍ୱଂସ ରହିତଂ ସତ୍ୟପି ଧ୍ୱଂସ କାରଣେ ଯତ୍ ଭାବବନ୍ଧନ ଜୁନୁ ସ ପ୍ରେମା ପରିକୀର୍ତ୍ତିତ। ଏ ପ୍ରେମର ଅର୍ଥ ହେଉଛି ଏଇଟା, ପ୍ରେମର ପରିଭାଷା ହେଉଛି ଏଇଟା, କ'ଣ ନା ସର୍ବଥା ଧ୍ୱଂସ ରହିତମ୍ ସତ୍ୟ ବି ଧ୍ୱଂସ କାରଣେ। ଏଭଳି ଭାବରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ଆସିବ, ଏ ସବୁ ପ୍ରେମ ଧ୍ୱଂସ ହୋଇଯିବ, ନଷ୍ଟ ହୋଇଯିବ, ପ୍ରେମଟା କଟିଯିବ, ରହିବ ନାହିଁ। ଆମେ ଦେଖୁଛେ ଯେଉଁ ଡାଇଭର୍ସ ଇତ୍ୟାଦି ସବୁ ରହୁଛି ପାଶ୍ଚାତ୍ୟ ଜଗତରେ କିଭଳି ଭାବେ ରହୁଛି, କି ପ୍ରେମ ସେଇଟା। ଏ ଯେଉଁ ରହିଛି ଧ୍ୱଂସ ରହିତ, ଯଦିଓ କାରଣ ରହିଛି ଧ୍ୱଂସ ହୋଇଯିବା ପାଇଁ, ଆଉ ରହିବ ନାହିଁ, ପ୍ରେମଟି କଟିଯିବ, କିନ୍ତୁ ତଥାପି ସେ ପ୍ରେମ ଅପରିବର୍ତ୍ତନ ରହିବ। ଇଏ ହେଉଛି ପ୍ରେମର ସଂଜ୍ଞା ରୂପ ଗୋସ୍ୱାମୀ ଉଜ୍ଜଳ ନୀଳମଣି ଦେଇଛନ୍ତି। ଯଦି ଭାବବନ୍ଧନ ଜୁନୁ ସ ପ୍ରେମ ପରିକୀର୍ତ୍ତିତ, ସେ ଭାବବନ୍ଧନକୁ କଟି ହେବ, କାଟିପାରିବେ ନାହିଁ, ଇଏ ହେଉଛି ପ୍ରେମ। ସବୁ ପ୍ରକାର କାରଣ ଥିଲେ ମଧ୍ୟ ପ୍ରେମକୁ କ'ଣ ପ୍ରେମଟା କଟିଯିବାର ବହୁତ ସବୁ ପ୍ରକାର କାରଣ ରହିଛି, କିନ୍ତୁ ସେ ପ୍ରେମ ଲାଗିକି ରହିବ, କଟିବ ନାହିଁ, ଇଏ ହେଉଛି ପ୍ରେମର ସଂଜ୍ଞା ଦେଇଛନ୍ତି ରୂପ ଗୋସ୍ୱାମୀ। ତେଣୁ ଏମାନଙ୍କର ସେ ପ୍ରକୃତ ପ୍ରେମ, ଶୁଦ୍ଧ ପ୍ରେମ। ଭୌତିକ ଜଗତରେ କାହାର ପ୍ରେମ ରହିଛି? ଭୌତିକ ଜଗତରେ ହେଉଛି ସବୁ କାମନା, କାମନାଟାକୁ ପ୍ରେମ ବୋଲି କହୁଛନ୍ତି, ଏବଂ କାମ ଏବଂ ପ୍ରେମ ଭିତରେ ତଫାତ୍ ମଧ୍ୟ ବହୁତ ସମସ୍ତେ ଜାଣିପାରିବେ ନାହିଁ, ଏକାଭଳି ରହିବ। ଭୌତିକ ଜଗତରେ କେହି କହନ୍ତିନି କାମ ପ୍ରେମ ବୋଲି ସମସ୍ତେ କହନ୍ତି, କିନ୍ତୁ ସେ ହେଉଛି ସବୁ କାମ, ତାହାର ତଫାତ୍ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଦେଇଛନ୍ତି, କୃଷ୍ଣ ଇନ୍ଦ୍ରିୟ ଆତ୍ମେନ୍ଦ୍ରିୟ ପ୍ରୀତିମାଛା ତାରେ ବୋଲି କାମ, ନିଜର ଇନ୍ଦ୍ର ପ୍ରୀତି ତାକୁ ସେଟାକୁ କାମ କୁହାଯାଏ। କିନ୍ତୁ ଭୌତିକ ଜଗତରେ ଆମେ ଯେତେ ଦେଖୁଛେ ପ୍ରେମର ସଂଜ୍ଞା କହୁଛନ୍ତି, ଏ ପ୍ରକୃତ ପ୍ରେମ ନୁହଁ, ଏଇଟା ନିଜର ଇନ୍ଦ୍ର ପ୍ରୀତି ପାଇଁ ଏଇଟା କରୁଛନ୍ତି, କିନ୍ତୁ ସେଇ ପ୍ରୀତି ଯଦି ଭଗବାନ ପାଖରେ ଲଗେଇବା, କୃଷ୍ଣେନ୍ଦ୍ରିୟ ପ୍ରୀତିବାଞ୍ଛା, ଭଗବାନଙ୍କ ଇନ୍ଦ୍ରିୟଙ୍କୁ ପ୍ରୀତି ଦେବା ପାଇଁ ବା ଆନନ୍ଦ ଦେବା ପାଇଁ ଯେଉଁ ବାଞ୍ଛା ବା ଯେଉଁ ଇଚ୍ଛା ରହେ ସେଇଟା ହେଉଛି ପ୍ରେମ। ପ୍ରେମ ଏବଂ କାମ ଭିତରେ ତଫାତ୍ ହେଉଛି ଆକାଶ ପାତର ତଫାତ୍। ତେଣୁ ଏଇଭଳି ଭାବରେ ପ୍ରେମ ସଂଜ୍ଞା ଦିଆଯାଇଛି, ପ୍ରେମର ଉପରେ ଆହୁରି ବହୁତ ସ୍ତର ରହିଛି। ତେଣୁ ଏଠି କହୁଛନ୍ତି ନ ଧି ମୟି ଅପକର୍ଷିତା, ଏଭଳି ଭାବରେ ଟିକିଏ ଅସୁବିଧା ହେଲେ ଟିକିଏ କ'ଣ କାରଣ ହେଲେ ଛାଡ଼ି ଦେଉଛନ୍ତି, ପ୍ରେମ କଟିଯାଉଛି, ଆଉ ରହୁନି ପ୍ରେମ, ଏ ପ୍ରକୃତ ପ୍ରେମ ନୁହଁ। କିନ୍ତୁ ଭଗବାନଙ୍କୁ ଯେଉଁମାନେ ପ୍ରେମ କରୁଛନ୍ତି, ଯେତେ ଅସୁବିଧା ହେଲେ ମଧ୍ୟ ସେ ପ୍ରେମ କଟିବ ନାହିଁ, ସେ ହେଉଛି ପ୍ରକୃତ ପ୍ରେମ। ଯେଉଁମାନେ ଆମେ ଦେଖୁଛେ ଭଗବାନ, ଆମେ କହିବା ନାହିଁ, ସେ ଉଦାହରଣଟି ଦେବା ନାହିଁ, ଏଇଭଳି ଭାବରେ ଅନେକ ଉଦାହରଣ ରହିଛି, ଭଗବାନ ଏଭଳି କଲେ, ମୋ ପୁଅକୁ ମାରିଦେଲେ ମୁଁ ସେ ଭଗବାନ ପୂଜା କରିବି ନା, ମୁଁ ସେ ପୂଜା କରିବି ନାହିଁ, ଏଇଭଳି ଭାବରେ କଥା। ଭଗବାନ ଯେଉଁ କରୁଛନ୍ତି ସେ କୃପାମୟ, ଭଗବାନ କୃପାକୁ କିଏ ବୁଝିବ, ବ୍ରହ୍ମା ବୁଝିଛନ୍ତି ସେଇଟାକୁ। ଭାଗବତମ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, କ'ଣ ସେ ଶ୍ଳୋକ, ସେ କହୁଛନ୍ତି ତତ୍ୟନୁକମ୍ପାଂ ସୁସମୀକ୍ଷ୍ୟମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦଭାଗ ପୂର୍ବୀର ବିଦସନ୍ ନମସ୍ତେ ଜୀବେ ତୁଜୋ ମୁକ୍ତି ପଦେ ସଦାୟ ଭାଗ। ଆମର ଯେଉଁ ବିଭିନ୍ନ ପ୍ରକାର ଅସୁବିଧା ଆସୁଛି, ଆମେ ଭଗବାନଙ୍କ ଶରଣରେ ଯାଇଛେ, ଆମେ ଭଗବାନ ଭକ୍ତ ହେଇଛେ, ଭଗବାନ ଶରଣରେ ଯାଇଛେ, କିନ୍ତୁ ଏଇଭଳି ଭାବରେ ଅସୁବିଧା ହେଇଗଲା, ଆଉ ଆମେ କହିବା ନା ଏଇ ଅସୁବିଧା ହୋଇଗଲା ଆଉ ଭଗବାନ ପୂଜା କରିବା ନା, ଆଉ କେଉଁ ଦେଖ ଆଉ କାହାର ଶରଣରେ ଯିବା, ଏଇଭଳି ଭାବ ଯେଉଁମାନେ ବ୍ରହ୍ମା ସେଇଟା ଶିକ୍ଷା ଦେଉଛନ୍ତି କିଭଳି ଭାବରେ ଏ ଅସୁବିଧାକୁ ଆମେ ଗ୍ରହଣ କରିବା, ଇଏ ଭଗବାନଙ୍କର ଅନୁକମ୍ପା, ତତେ ଅନୁକମ୍ପା। ଯଦି ସୁସମୀକ୍ଷା ମାଣ, ଯଦି ଠିକ୍ ଭାବରେ ଆମେ ଇଏ କରିବା, ସମୀକ୍ଷା କରିବା, ତାହେଲେ ଜାଣିବା ଏଇଟା ତତେ ଅନୁକମ୍ପା ସୁସମୀକ୍ଷା ମାଣ ଭୁଞ୍ଜାନ ଏଭାତ୍ମ କୃତଙ୍ଗ ବିପାକମ। ଯଦିଓ ଆଚାର୍ଯ୍ୟମାନେ କହିଛନ୍ତି ଜଣେ ଭକ୍ତି ଆଚରଣ କଲା ମାନେ ତାଙ୍କର ଆଉ କୌଣସି ପାପକର୍ମର ପ୍ରତିକ୍ରିୟା ରହେ ନାହିଁ, ପାପକର୍ମ ପ୍ରତିକ୍ରିୟାରୁ ସେମାନେ ମୁକ୍ତ ହୋଇଯାଆନ୍ତି, କିନ୍ତୁ ଭକ୍ତ ସେଇଟା ଚିନ୍ତା କରେ ନାହିଁ। ଭକ୍ତ ଚିନ୍ତା କରେ ବ୍ରହ୍ମାଙ୍କଠାରୁ ବଡ଼ ଭକ୍ତି, ବଡ଼ ଭକ୍ତ କିଏ ଅଛନ୍ତି, ବ୍ରହ୍ମା କହୁଛନ୍ତି ଇଏ ହେଉଛି ଆମର କର୍ମର ଫଳ। ଭୁଞ୍ଜାନ ଏବା ଆତ୍ମକୃତମ ବିପାକମ, ଆମେ ଯେଉଁ ଆତ୍ମକୃତମ ଆମେ ଯେଉଁ କରିଛେ ପୂର୍ବ ଜନ୍ମରେ, ସେଇ ତାହାର ବିପାକ, ତାହାର ଫଳ ଆମେ ପ୍ରାପ୍ତ ହେଉଛେ। ତେଣୁ ହୃଦ୍ଭାଗ ପୂର୍ବୀର ବିଧତ ନମସ୍ତେ, କାୟ ମନ ବାକ୍ୟରେ ଯଦି ଆମେ ଭଗବାନଙ୍କର ପ୍ରଣାମ କରିକିରି ଭଗବାନଙ୍କ ଶରଣ ଯାଇକରି ଯିବେ, ତ କେବଳ ଜୀବନ ଧାରଣ କରିବେ, ସେମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବେ। ଏ ଶ୍ଳୋକଟି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସହିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏ ଶ୍ଳୋକଟି ଆଲୋଚନା କରୁଥିଲେ। ମୁକ୍ତିକୁ ପରିବର୍ତ୍ତନ କରିକି ସେ କହିଲେ ଭକ୍ତି, ଏସବୁ କଥା ବହୁତ କଥା ରହିଛି। ତେଣୁ ଇଏ ହେଉଛି କ'ଣ, ଇଏ ହେଉଛି ଭଗବାନଙ୍କର କୃପା। ଏଇଟାକୁ କେତେଜଣ ଦେଖିବେ, କେତେଜଣ ବୁଝିବେ? ଗୋଟେ ଥରେ ଆମର ଆଚାର୍ଯ୍ୟମାନେ ଗୋଟେ କହନ୍ତି, ଏଇ ଘଟଣାଟି, ଏଇ ଗଳ୍ପଟି କଥାଟି କୁହନ୍ତି। ଜଣେ ରାଜା ଥିଲେ, ରାଜା ଥିଲେ, ତାଙ୍କର ଗୋଟେ ଦିନ ତାଙ୍କର ଆଙ୍ଗୁଠି ଗୋଟେ କଟିଗଲା, କେମିତି କ'ଣ ହେଇକରି ଆଙ୍ଗୁଠିଟି କଟିଗଲା। ତାଙ୍କର କିନ୍ତୁ ମନ୍ତ୍ରୀ ହେଉଛନ୍ତି ଜଣେ ବଡ଼ ଭକ୍ତ, ସବୁ କଥାରେ ସେ କହିବେ ଭଗବାନ ମଙ୍ଗଳମୟ, ଭଗବାନ ଯାହା କରନ୍ତି ସବୁ ମଙ୍ଗଳ, ପ୍ରାଣୀର ମଙ୍ଗଳ ପାଇଁ। ତେଣୁ ସେ ରାଜା ଯେତେବେଳେ ଆସିଲେ ସେଦିନ ସଭାକୁ ଆସିକରି କହିଲେ, ପ୍ରଥମେ ରାଜସଭାରେ କ'ଣ ରହିଛି, ପ୍ରୋଗ୍ରାମ ରହିଛି, ସେଡ଼ୁଲ୍ କ'ଣ ରହିଛି, ସେସବୁ କିଛି ନାହିଁ, ପ୍ରଥମେ କହିଲେ ଏଇଟା ମୋର ଆଜି ଆଙ୍ଗୁଠି କଟିଗଲା, ମୋର ବଡ଼ ଦୁର୍ଭାଗ୍ୟ, ହତଭାଗ୍ୟ, ଭଗବାନ ଏଭଳି ଭାବରେ ମୋର କାର୍ଯ୍ୟ କଲେ, ମୋତେ ଯଦି ନିଷ୍ଠୁର ହେଲେ, ଏଭଳି ଭାବରେ କହିଲେ। କିନ୍ତୁ ମନ୍ତ୍ରୀ ସାଙ୍ଗେ ସାଙ୍ଗେ କହିଦେଲେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ। ସେତେବେଳେ ଶୁଣିଦେଲେ ରାଜା, ତାଙ୍କର କ୍ରୋଧ ଆସିଲା, ହେ ମୋର ହାତ କାଟିଦେଲେ, ଭଗବାନ ଆମର ମଙ୍ଗଳ କରୁଛନ୍ତି କହିକିରି ମନ୍ତ୍ରୀଙ୍କୁ ବନ୍ଦୀ କରିଦେଲେ। ତାପରେ ଘଟଣାକ୍ରମରେ ରାଜା ଥରେ ଯାଇଛନ୍ତି ଶିକାର ପାଇଁ, ଶିକାର କରୁଥିଲା ବେଳେ କୌଣସି କାରଣରୁ ତାଙ୍କର ଯେଉଁ ସେନାପତି ବା ଅନ୍ୟମାନେ ସବୁ ଥିଲେ ତାଙ୍କୁ ଏକୁଟିଆ ହୋଇଗଲେ। ଏହି ସମୟରେ ଗୋଟେ ଦଶ ସର୍ଦ୍ଦାର ଆସି ତାଙ୍କୁ ବାନ୍ଧିନେଲେ, ଦଶ ସର୍ଦ୍ଦାର ବାନ୍ଧିନେଲେ ତାଙ୍କୁ ବଳି ପକାଇବା ପାଇଁ। ତାଙ୍କର ଗୋଟେ ପୁତ୍ର କାମନା କରୁଥିଲେ, ବଳି ପକାଇବା ପାଇଁ ଖୋଜୁଥିଲେ ବଳି, ରାଜାଙ୍କୁ ବନ୍ଦୀ କରି ନେଇଗଲେ। ରାଜାଙ୍କୁ ଦେଖିଲେ, ଯେତେବେଳେ ବଳି ପକାଇବା ପାଇଁ ଦେଖିଲେ, ତାଙ୍କର ପୁରୋହିତ ଦେଖିଲେ ବା ପୂଜାରୀ ଦେଖିଲେ, ଆମ ଶରୀର ଠିକ୍ ଅଛି କି ନାହିଁ, ବାନ୍ଧିଦେଲେ, ଦେଖିଦେଲେ ଶରୀର ଦେଖିଲା ବେଳକୁ କ'ଣ ହେଇଛି, ଆଙ୍ଗୁଠିଟି ନାହିଁ, କଟିଯାଇଛି। ତେଣୁ ତାଙ୍କୁ ବଳି ପକାଇଲେ ନା, ଛାଡ଼ିଦେଲେ। ଯେତେବେଳେ ସେ ଆସନ୍ନ ମୃତ୍ୟୁ ମୁଖରୁ ସେ ଉଦ୍ଧାର ପାଇଲେ, ଏ ଭକ୍ତମାନଙ୍କର ଏହିଭଳି ଭାବରେ ବହୁତ ଉଦାହରଣ ମାନେ ତାଙ୍କର ନିଜର ରହିଛି, ତାଙ୍କର କ'ଣ ଏକ୍ସପିରିଏନ୍ସ ରହିଛି, ତାଙ୍କର ନିଜର ଅନୁଭବ ରହିଛି, କିଭଳି ଭାବରେ ବିଭିନ୍ନ ପ୍ରକାର ବିପଦରୁ ସେମାନେ ମୁକ୍ତ ହୋଇଛନ୍ତି। ତେଣୁ ଆଜି ସେ ଜୀବନ ପାଇଲେ, ଯଦି ହାତଟି କଟି ନଯାଇଥାନ୍ତା ବେକଟି କଟିଥାନ୍ତା ଆଜି। ତେଣୁ ସିଏ କିଭଳି ଭାବରେ ଭାବନା ତାଙ୍କର ନ ହୋଇଥିବ, ମୃତ୍ୟୁ ମୁଖରୁ ଉଦ୍ଧାର ପାଇକରି ଆସିଲେ। ତେଣୁ ପ୍ରଥମେ ଆସିକରି ମନ୍ତ୍ରୀଙ୍କୁ ବନ୍ଦୀରୁ ଉଦ୍ଧାର କଲେ, ବନ୍ଦୀରୁ ମୁକ୍ତ କଲେ, ତାଙ୍କ ପାଇଁ କ୍ଷମା ପ୍ରାର୍ଥନା କଲେ, କହିଲେ ମୋର ଭୁଲ ହୋଇଯାଇ, ତୁମେ ଯାହା କହୁଥିଲ ଠିକ୍ କଥା, ମୁଁ ବୁଝିପାରିଲି ନାହିଁ, କିନ୍ତୁ ତଥାପି ମୋର ଗୋଟେ ଡାଉଟ୍ ରହିଛି, ଆଉ ଗୋଟେ ସନ୍ଦେହ ରହିଛି ନା, କ'ଣ ନା, ମୁଁ ତୁମକୁ ଯେଉଁ ବନ୍ଦୀ କରିଦେଲି, ଏଇ ଭଗବାନ କ'ଣ ତୁମର ମଙ୍ଗଳ କଲେ ନା, ମୁଁ ଯଦି ବନ୍ଦୀ ହୋଇନଥାନ୍ତି ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି, ତେଣୁ ମୋର ସବୁ ଶରୀର ରଙ୍ଗ ଠିକ୍ ଅଛି, ତେଣୁ ମୁଁ ବଳି ପଡ଼ିଥାନ୍ତି, ତେଣୁ ମୋ ବେକ କଟିଥାନ୍ତା, ତେଣୁ ମୁଁ ଖାଲି ବନ୍ଦୀ ହେଲି, ତେଣୁ ଭଗବାନ କୃପାମୟ ବ୍ରହ୍ମା ଏଇଭଳି ଭାବରେ କହିଛନ୍ତି। ଇଏ ଭଗବାନ କୃପା, ତତେ ଅନୁକମ୍ପା, ଏଭଳି ଭାବରେ ଆମର ଜଣେ ଭକ୍ତି ମାର୍ଗରେ ଭଗବାନ ପରୀକ୍ଷା ପରୀକ୍ଷା କରୁଛନ୍ତି, ଅନ୍ତିମ ପରୀକ୍ଷା ହେଉଛି। ପରୀକ୍ଷାରେ ଆମେ ଯଦି ଫେଲ୍ ହୋଇଯିବା, ଆମେ କହିବା ଭଗବାନ ଭକ୍ତି କରିବା ନାହିଁ, ଆଉ କାହାକୁ ଦେଖ, ଏଭଳି ଭାବ ବହୁତ ଲୋକ ଭଗବାନଙ୍କୁ ଭକ୍ତି ଛାଡ଼ି ଦେଉଛନ୍ତି। ଏ ଗୋଟେ ଉଦାହରଣ ଇତିହାସ ରହି ଜର୍ମାନୀରେ, ଜର୍ମାନୀରେ ୱାର୍ଲଡ ୱାର୍ ସମୟରେ ଯେଉଁ ହେଇଥିଲା ହିଟଲର, ଏହି ସମୟରେ ଜର୍ମାନୀର ଯେଉଁ ଲୋକମାନେ ଯାଇଥିଲେ ଯୁଦ୍ଧ କରିବା ପାଇଁ, ସେମାନେ ଚର୍ଚ୍ଚରେ ଯାଇ ପ୍ରାର୍ଥନା କଲେ, ପ୍ରଭୁ ତାଙ୍କ ପତ୍ନୀମାନେ ଆମର ସ୍ୱାମୀମାନେ ମୃତ୍ୟୁବରଣ ନ କରନ୍ତୁ, ସେମାନେ ଜୀବିତ ଅବସ୍ଥାରେ ଫେରି ଆସନ୍ତୁ। ତେଣୁ ଯେତେବେଳେ ସେମାନେ ମୃତ୍ୟୁବରଣ କଲେ, ଏମାନେ କହିଲେ ଇଏ କି ଭଗବାନ, କହିକି ସେ ଆଉ ଭଗବାନ ପୂଜା ଛାଡ଼ିଦେଲେ। ଏଇଭଳି ଭାବରେ କଥା ରହିଛି, ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତିନ ଅର୍ଜୁନ, ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କର ଭଜନ କରନ୍ତି, ଯେଉଁମାନେ ସୁକୃତିବାନ, ତାଙ୍କ ଭିତରୁ ଆର୍ତ୍ତ, ପ୍ରଥମେ କୁହାଗଲା ଆର୍ତ୍ତ, ସେମାନେ ହେଉଛନ୍ତି ସବୁଠାରୁ ନିମ୍ନ ଶ୍ରେଣୀର। ଆର୍ତ୍ତ ଜିଜ୍ଞାସୁ ଅର୍ଥେ ଅର୍ଥାତ୍ ଜ୍ଞାନୀଚ ଭରତ ସବୁ, ଏଇ ଯେଉଁ ଚାରୋଟି କୁହାଯାଇଛି ଇନ୍ ଅର୍ଡ଼ର ଅଫ୍ ମେରିଟ୍, ପ୍ରଥମେ ହେଉଛି ଆର୍ତ୍ତ, ସବୁ ସବୁ ନିମ୍ନ ସ୍ତରର, ଯଦିଓ ସେମାନେ ସୁକୃତିବାନ କିନ୍ତୁ ବିପଦରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କଲେ, ସୁକୃତିବାନ ନ ହେଇଥିଲେ ଭଗବାନଙ୍କୁ ସ୍ମରଣ କରିପାରିବେ ନାହିଁ। ଭଗବାନଙ୍କୁ ସ୍ମରଣ କଲେ ଭଗବାନ ତାଙ୍କୁ ଦୂର ଦୁଃଖ ଦୂର କରିଦେଲେ, ସେ ପୁଣି ଭଗବାନ ଭୁଲିଗଲେ। ଏଭଳି ଭାବ ଆର୍ତ୍ତ ଜିଜ୍ଞାସୁ, ଯେଉଁମାନେ ଭଗବାନଙ୍କୁ ଜାଣିବା ପାଇଁ ଚାହୁଁଛନ୍ତି, ଭଗବାନ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କ ଜାଣିଲେ ସେ ଭଗବାନଙ୍କୁ ଶରଣରେ ଯିବେ। ଆର୍ତ୍ତଠାରୁ ଆଉ ଟିକେ ଉନ୍ନତ ସ୍ତରର ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ, ଯେଉଁମାନେ ଅର୍ଥ କାମନା କରୁଛନ୍ତି, ଅର୍ଥ କିଛି ପ୍ରାପ୍ତ ହୋଇଗଲେ ସେମାନେ ଭଗବାନ ଭୁଲିଯିବେ, କିନ୍ତୁ ସବୁ ଅନ୍ତିମରେ କହିଲେ ଭଗବାନ କହିଲେ ଜ୍ଞାନୀ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର ସବ ଜ୍ଞାନୀ ଚହକ ଶବ୍ଦରେ ଆହୁରି ମଧ୍ୟ ବହୁତ ରହିଛି, ଆଉ ବିଭିନ୍ନ ପ୍ରକାର କ୍ୟାଟେଗୋରିର ଲୋକମାନେ ଅଛନ୍ତି। ଭଗବାନ ଚାରୋଟି କ୍ୟାଟେଗୋରୀ କହିଲେ, ଚହ ଶବ୍ଦରେ ଆଉ ଯେତେ ରହିଲେ, ଏମାନେ ସବୁ ସୁକୃତିମାନ ଯେଉଁମାନେ ଭଗବାନ ଭଜନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କିନ୍ତୁ ତା ପରଶ୍ଲୋକ କହିଲେ, ତେଷାଂ ଜ୍ଞାନୀ ନିତ୍ୟଯୁକ୍ତା, ତାଙ୍କ ଭିତରେ ଯେଉଁମାନେ ଜ୍ଞାନୀ ସେମାନେ ପ୍ରିୟ, ମୋର ପ୍ରିୟ। ଏଇଟାକୁ ଜ୍ଞାନୀମାନେ କହନ୍ତି, ଭଗବାନ କହିଛନ୍ତି ଜ୍ଞାନୀ ହେଉଛନ୍ତି ଭଗବାନ ପ୍ରିୟ, ଏଇଟାକୁ କହନ୍ତି। କିନ୍ତୁ ସେଠି ଏକ ଭକ୍ତି ରହିଛି, ଭକ୍ତି ଶବ୍ଦ ବ୍ୟବହାର କରାଯାଇଛି, ଖାଲି ଜ୍ଞାନୀ ଭଗବାନ ପ୍ରିୟ ବୋଲି କୁହାଯାଏ ନାହିଁ। ଭଗବାନ କୁହାଯାଏ ଜ୍ଞାନୀ ବତ୍ସଳ ବୋଲି ବା କର୍ମୀ ବତ୍ସଳ, ଭଗବାନ କୁହାଯାଏ ଭକ୍ତ ବତ୍ସଳ। ଏକାତ ଭକତ ଜୀବନ, ଭକତ ତାଙ୍କର ଜୀବନ ପ୍ରାଣ, ସେ ଭକ୍ତ ଭକ୍ତ ବତ୍ସଳ, ଭକ୍ତ ତାଙ୍କର ପ୍ରିୟ, ଏସବୁ ରହିଛି। ତେଣୁ ଇଏ ଇନ୍ ଅର୍ଡ଼ର ଅଫ୍ ମେରିଟ୍ ରହିଛି, ଜ୍ଞାନୀ ଯେଉଁମାନେ ଭଗବାନଙ୍କର ଶରଣ ଯାଆନ୍ତି ସେମାନେ ଭଗବାନ କେବେ ଛାଡ଼ନ୍ତି ନାହିଁ। ଜ୍ଞାନୀମାନେ ମଧ୍ୟ ପ୍ରକୃତରେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, କେବଳ ଜ୍ଞାନୀମାନେ ଯେଉଁମାନେ ସେମାନେ କେବଳ ଭଗବାନଙ୍କର ଗୋଟିଏ ଅଂଶକୁ ଜାଣନ୍ତି, ସେଇଟା ହେଉଛି ଭଗବାନଙ୍କର ଶରୀରର ଅଙ୍ଗ କାହାନ୍ତି ବ୍ରହ୍ମ, ସେ ବ୍ରହ୍ମକୁ ଉପଲବ୍ଧି କରନ୍ତି, ସେମାନେ ବ୍ରହ୍ମସ୍ତରକୁ ଯାଆନ୍ତି, ଉନ୍ନୀତ ହୁଅନ୍ତି, ବ୍ରହ୍ମସ୍ତରରେ ଯାଇକି ଲୀନ ହୋଇଯାଆନ୍ତି, ଏମାନେ ସବୁ ଜ୍ଞାନୀ। କିନ୍ତୁ ଜ୍ଞାନୀମାନେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଜ୍ଞାନୀମାନେ ଏଇଭଳି ଭାବରେ ସବୁବେଳ ପାଇଁ ରହିଥିବେ, ଭଗବାନଙ୍କ ବିଷୟରେ ଜାଣିପାରିବେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଯେତେଦିନ ପର୍ଯ୍ୟନ୍ତ ସେ ଜଣେ ଭକ୍ତଙ୍କର ସଙ୍ଗ ଲାଭ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ଜଣେ ଯେତେବେଳେ ଭଗବାନ, ସେଥିପାଇଁ ଭଗବାନ କହିଲେ ନା ଯେଉଁ ରହିଛି କ'ଣ, ଯେଉଁ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତ ସ ରାକ୍ଷସିଂ ମାସୁରିଂ ଚୈବ ପ୍ରକୃତିଂ ମୋହିନୀ ସୀତା, ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଏଇଟା କହିଛନ୍ତି। ମୋଘାଶା ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କ'ଣ ଅବଜାନନ୍ତି, କ'ଣ ସେ ଶ୍ଳୋକଟି ପ୍ରଥମଟା ମୋଘା, ତା ପୂର୍ବରୁ କୁହାଯାଇଛି ନା, ଅବଜାନନ୍ତି ମା ମୂଢ଼ା ମାନୁସିଂ ତନୁମାଶ୍ରିତମ ପରମ୍ଭାବ ଅଜାନନ୍ତ ମମା ବେ ଅନୁତମ, ନା ସେଟା ନୁହଁ, ତା ପୂର୍ବରୁ ଗୋଟେ ରହିଛି ଶ୍ଳୋକ, ତା ପର ଶ୍ଳୋକଟି ହେଉଛି ମୋଘାଶା, ଯେଉଁମାନେ ଆସୁରିଂ ପ୍ରକୃତି ମୋହିନୀ ସୀତା, ଯେଉଁମାନେ ମହାତ୍ମା ସେମାନେ ଭଗବାନଙ୍କର ସବୁବେଳେ ଗୁଣଗାନ କରନ୍ତି। ମହାତ୍ମାନସ୍ତୁ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମା ସୀତା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାନ୍ତ ଭୂତାଦି ମବ୍ୟମ ସତତଂ କୀର୍ତ୍ତୟନ୍ତୁ ମାଙ୍କ ଯତନ୍ତ ଦୃଢ଼ବ୍ରତା ନିତ୍ୟବ୍ରତା। କିନ୍ତୁ ଏ ଶ୍ଳୋକଟି ରହିଛି, ବହୁତ ତା ତାତ୍ପର୍ଯ୍ୟ ରହିଛି, ମୋଘା ଏଇଟା ହେଉଛି କ'ଣ ନା, ଅବଜାନନ୍ତି ମା ମୂଢ଼ା, ଯେଉଁମାନେ ମୂର୍ଖମାନେ ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ମନୁଷ୍ୟ ରୂପରେ ଆସିଛନ୍ତି, ସେ ଜଣେ ମନୁଷ୍ୟ, କିନ୍ତୁ ଭଗବାନଙ୍କ ଯେଉଁ ପ୍ରକୃତ ଭାବକୁ ସେମାନେ ବୁଝିପାରନ୍ତି ନାହିଁ। କାହିଁକି ନା ପ୍ରକୃତି ମୋହିନୀ ସୀତା, ମୋହିନୀ ପ୍ରକୃତି କହିଲେ ଏ ଭୌତିକ ଗୁଣ ଭିତରେ ସେମାନେ ରହିଛନ୍ତି, ତେଣୁ ସେମାନଙ୍କର ମୋଘାଶା, ସେମାନେ ଯେଉଁ ଆଶା କରିବେ ସେଇଟା ମୋଘ ବିଫଳ ହୋଇଯିବ, ଏବଂ ଯେଉଁ କର୍ମ କରିବେ ସେଇଟା ମଧ୍ୟ ମୋଘ କର୍ମ, ମୋଘାଶା ମୋଘ କର୍ମ, ମୋଘ ଜ୍ଞାନ ବିଚେତସ। ତାଙ୍କର ବୈଜ୍ଞାନିକମାନେ ଇତ୍ୟାଦି ସବୁ ରହିଛନ୍ତି, ବହୁତ ବଡ଼ ବଡ଼ ଜ୍ଞାନୀ ସବୁ ବୈଜ୍ଞାନିକମାନେ ସବୁ ରହିଛନ୍ତି, ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି ସବୁ ହେଉଛି, କିନ୍ତୁ ସେଇଟା ମୋଘ ଜ୍ଞାନ ଭଗବାନ କହିଲେ ବିଚିତ। ତାଙ୍କର ପ୍ରକୃତ ଚେତନା ଠିକ୍ ଆସିନାହିଁ, ପ୍ରକୃତ ଚେତନାକୁ ଆସିନାହାନ୍ତି ସେମାନେ ପ୍ରକୃତି ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚିତ। ରାକ୍ଷସିଂ ମହାସିଂ ସେ ପ୍ରକୃତି ମୋହିନୀ ସୀତା, ଏ ମୋହିନୀ ପ୍ରକୃତି କହିଲେ ତିନି ଗୁଣ ଭିତରେ ସେମାନେ ରହିଛନ୍ତି। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜଣେ ଭକ୍ତଙ୍କର ସଙ୍ଗ ଲାଭ କରିନାହାନ୍ତି ସେ ସେହିଭଳି ଭାବରେ ବ୍ରହ୍ମସ୍ତରରେ ରହିଥିବେ। ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତା ଉପରେ ବହୁତ ବଡ଼ ଭାଷ୍ୟ ଦେଇଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ କ'ଣ ଯେଉଁମାନେ ଏକାନ୍ତ ଭକ୍ତ ଯେଉଁମାନେ ଏକାନ୍ତ ଭକ୍ତ ଯେତେ ବିପଦ ପଡ଼ିଲେ ମଧ୍ୟ ସେ ଭଗବାନଙ୍କୁ ଛାଡ଼ିବେ ନାହିଁ। ଆମେ ସବୁଦିନ ସକାଳୁ ସେଇଟା କହୁଛେ ଆସିଲି ସେବା ପାଦର ତାଙ୍କୁ ପୁନଃଷ୍ଟୁ ମା ଦର୍ଶନ ଆମର, ଏଇଟା ପରୀକ୍ଷା ପରୀକ୍ଷା। ଯେମିତି ଆମେ ଦେଖୁଛେ ଆମେ ଦେଖିବା ଭଗବାନ ପରୀକ୍ଷା କରୁଥିଲେ, ବଳି ମହାରାଜଙ୍କୁ ପରୀକ୍ଷା କରୁଥିଲେ କିଭଳି ଭାବରେ ତାଙ୍କୁ ଠକି ନାହାନ୍ତି ସିଏ, ବହୁତ ପ୍ରକାର ଭଗବାନ ନିଜେ ସେଇଟାକୁ କହିଛନ୍ତି। ବ୍ରହ୍ମା ଯେତେବେଳେ ଦେଖିଲେ ବଳି ମହାରାଜ ସବୁ ପ୍ରଦାନ କରି ତାଙ୍କୁ ପୁଣି ବାନ୍ଧିଦେଲେ ଭଗବାନ, ଏଭଳି ଭାବରେ ଏଭଳି ଭାବରେ, କିନ୍ତୁ ବଳି ମହାରାଜ ଭଗବାନ ତାଙ୍କର ପ୍ରଶଂସା କଲେ, ତା ପରୀକ୍ଷା କରୁଥିଲେ ବଳି ମହାରାଜ ଭଗବାନ ଯେଉଁ ରହିଛି ପ୍ରତିଜ୍ଞା କରିଥିଲେ ସେଥିରୁ ବିଚ୍ୟୁତ ହେଲେ ନାହିଁ। ଭଗବାନ ବହୁତ ସୁନ୍ଦର ଭାବରେ ଏ କଥାଟି କହିଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମା କହୁଥିଲେ ମୁଁ ତାଙ୍କୁ ପରୀକ୍ଷା କରୁଥିଲି, ତେଣୁ ସେ ଆଜି ମହାଜନରେ ପରିଣତ ହୋଇଯାଇଛନ୍ତି, ମହାଜନ ହେବାର ପରୀକ୍ଷା ଦେଇଛନ୍ତି। ସେ କହିଲେ ନା ଭଗବାନ ନିଜେ କହିଲେ, କହିଲେ ଯେ ଗୁରୁଣା ବର୍ଷିତ ସପ୍ତୋ ଯହୁ ସତ୍ୟଂ ନ ସୁବ୍ରତ ଛଳେଇ ରୁକ୍ତ ମୟା ଧର୍ମ ନାୟଂ ତଜତି ସତ୍ୟବାକ୍ କିଣେଇ ରିକ୍ତଚ୍ୟୁତ ସ୍ଥାନାତ୍ କ୍ଷିପ୍ତ ବଧସ୍ ଶତ୍ରୁଭି ଜ୍ଞାତିଭିଷ୍ଟ ପରିତ୍ୟକ୍ତ ଯାହାତନା ଉପଜାପିତ। କେତେ ପ୍ରକାର ଭଗବାନ ପରୀକ୍ଷା ନ କରିଥିଲେ, କ୍ଷୀଣ ରିକ୍ତଚ୍ୟୁତ ସ୍ଥାନାତ୍ ଯେଉଁ ତିନି ଲୋକର ମାଲିକ ଥିଲେ ସେ ଭଗବାନ ତାକୁ ନେଇଗଲେ, ତାଙ୍କର ଐଶ୍ୱର୍ଯ୍ୟକୁ ନେଇଗଲେ, ସ୍ଥାନ ଚ୍ୟୁତ ହୋଇଗଲେ ତାଙ୍କର। କ୍ଷିପ୍ତ ବଧସ୍ଥ ଶତ୍ରୁ ବି ତାଙ୍କର ଶତ୍ରୁମାନେ ଏଇ ଦେବତାମାନେ ଭଗବାନ ନିଜେ ମଧ୍ୟ ତାଙ୍କୁ ବନ୍ଧନ କଲେ, ତାକୁ କ୍ଷିପ୍ତ କରି ବନ୍ଧନ କଲେ। ଜ୍ଞାତି ବିଶ୍ୱ ପରିତ୍ୟକ୍ତ ଜ୍ଞାତିମାନେ ସବୁ ତ୍ୟାଗ କରି ଚାଲିଗଲେ, ଏବଂ ଯାତନା ମନୁଯାପିତ ବହୁତ ପ୍ରକାର ଆହୁରି ବହୁତ ପ୍ରକାର ଯାତନା ରହିଛି ସେଇଟା କଷ୍ଟ ପାଇଲେ ସିଏ, ଏମିତିକି ଗୁରୁଣା ଭର୍ଷିତ ସପ୍ତ ଗୁରୁଙ୍କୁ ମଧ୍ୟ ଗ୍ରହଣ କଲେ ନାହିଁ, ଗୁରୁଙ୍କୁ ତ୍ୟାଗ କରିଦେଲେ, ତେଣୁ ଗୁରୁ ତାଙ୍କୁ ଭର୍ସନା କଲେ, ସପ୍ତ ଅଭିଶାପ ଦେଲେ। ଯହୁ ସତ୍ୟଂ ନ ସୁବ୍ରତ ତଥାପି ସୁବ୍ରତ ବୋଲି କହିଛନ୍ତି ଭଗବାନ ତାଙ୍କୁ, ଏତେ ତାଙ୍କର ସୁନ୍ଦର ବ୍ରତ ରହିଛି ଭଗବାନ ଭକ୍ତର, ଇଏ ବ୍ରତ ସୁବ୍ରତ, କାହିଁକି ନା ତାଙ୍କର ସତ୍ୟକୁ ସେ ଛାଡ଼ିଲେ ନାହିଁ, ଯହୁ ତ୍ୟାଗ କଲେ ନାହିଁ। ଛଳେଇ ରୁକ୍ତ ମୟା ଧର୍ମ, ମୁଁ ମଧ୍ୟ ତାକୁ ଛଳ ଧର୍ମ କହିଥିଲି, ସତ୍ୟ ଧର୍ମ କଥା କହିଲି, ଭଗବାନ ହେଇକି ମଧ୍ୟ ଛଳ ଧର୍ମ କରିଥିଲେ, ଭଗବାନ ମଧ୍ୟ ଏଇଭଳି ଭାବରେ ପରୀକ୍ଷା କରନ୍ତି। ଯେଉଁଭଳି ଭାବରେ ଆମେ ଶୁଣୁଛେ ରୁକ୍ମିଣୀ ଦେବୀଙ୍କୁ ଛଳ କରିଥିଲେ, ପରିହାସ କରିଥିଲେ, ତେଣୁ ସେହିଭଳି ଭାବରେ ଭଗବାନ ମଧ୍ୟ ବଳି ମହାରାଜଙ୍କୁ ଛଳ ଧର୍ମ କହିଥିଲେ। ଏସବୁ ବହୁତ ରହିଛି, ଆମେ ଏତେ ସମୟ ନାହିଁ, ଏସବୁ ରହିଛି, ବିସ୍ତାର ଭାବରେ କଥା ଆସିବ। ଏଇଟା ଛଳେଇ ରୁକ୍ତ ମହାଦ ନାୟଂ ତେଜତି ସତ୍ୟବାକ୍, କିନ୍ତୁ ସେ ସତ୍ୟବାକ୍ ତ୍ୟାଗ କଲେ ନାହିଁ, ଇଏ ପରୀକ୍ଷା ଭଗବାନଙ୍କ ପରୀକ୍ଷା। ଯିଏ ଯେଉଁ ସ୍ତରରେ ରହିଛନ୍ତି ତାଙ୍କୁ ସେଇଭଳି ଭାବେ ପରୀକ୍ଷା ହେବ, ଯିଏ ଷ୍ଟାଣ୍ଡାର୍ଡ଼ ୱାନ୍ ରହିଛନ୍ତି ତାଙ୍କୁ କ'ଣ PG ପରୀକ୍ଷା ଦିଆଯିବ, ଷ୍ଟାଣ୍ଡାର୍ଡ଼ ୱାନ୍ ଯିଏ ତାଙ୍କୁ ଷ୍ଟାଣ୍ଡାର୍ଡ଼ ୱାନ୍ ପରୀକ୍ଷା ଦିଆଯିବ, ଷ୍ଟାଣ୍ଡାର୍ଡ଼ ଟୁ ହେଇଗଲା ଷ୍ଟାଣ୍ଡାର୍ଡ଼ ଟୁର ପରୀକ୍ଷା ଦିଆହେବ, ଷ୍ଟାଣ୍ଡାର୍ଡ଼ ଥ୍ରୀ ଏଇଭଳି ଭାବେ ରହିଛି। ତେଣୁ ଇଏ ପରୀକ୍ଷା ଜାଣେ, ଆମେ ଭକ୍ତି ମାର୍ଗକୁ ଆସିଛେ, ଆଉ ପରୀକ୍ଷା ନାହିଁ ଖାଲି ଭକ୍ତ ହେଇକିରି ଅନ୍ତିମରେ ଭଗବତ ଧାମକୁ ଯିବା, ନା ପରୀକ୍ଷା ରହିଛି ବିଭିନ୍ନ ପଦଂ ପଦଂ ପ୍ରତି ପଦରେ କହିଲେ ନା, ସବୁ ସମୟରେ ଯେତେ ଯେଉଁ ବିପଦ ଆସୁଛି ମାନେ ଏଇଟା ପରୀକ୍ଷା ବୋଲି ଗ୍ରହଣ କରିବାକୁ ପଡ଼ିବ, ଭକ୍ତଙ୍କର ଏଇ ପରୀକ୍ଷା ପଦଂ ପଦଂ ପ୍ରତି ପଦରେ ରହିଛି, ବିପଦ ରହିଛି ପରୀକ୍ଷା। ଆମର ଯେମିତି ସ୍କୁଲ ପଢ଼ୁଛନ୍ତି ପରୀକ୍ଷା ରହିଛି, ବିଭିନ୍ନ ପ୍ରକାର ଟର୍ମିନାଲ ଏକ୍ଜାମିନେସନ ସବୁ ରହିଛି, ଆଉ ଭଗବାନ ପରୀକ୍ଷା ନ ଦେଇ ନ ନେଇକିରି ଭଗବାନ କରିବା ଦରକାର ନାହିଁ, ମାୟାର ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଗଲେ ଆମେ ଭଗବାନଙ୍କ ଧାମକୁ ଚାଲିଯିବା। ମାୟା ପରୀକ୍ଷା କରିବେ ଭଗବାନ ଭକ୍ତ ନା ଖାଲି ଦେଖି ହେଉଛନ୍ତି ତେଣୁ ମାୟା ପରୀକ୍ଷାରେ ମାୟାର ବିଭିନ୍ନ ପ୍ରକାର ରହିଛି ମାୟାର ବୈଭବ ଅନେକ ପ୍ରକାର ବୈଭବ ରହିଛି ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଗୋଟିଏ ରହିଛି ଏତିକିରେ ହେଲା ନାହିଁ ତାଠୁ ଉଦ୍ଧ ଆହୁରି ରହିଛି ପରୀକ୍ଷା ଆହୁରି ଉଦ୍ଧ ପରୀକ୍ଷା ରହିଛି ଏହିଭଳି ଭାବରେ ରହିଛି କିନ୍ତୁ ସେ ପରୀକ୍ଷାରେ ଯେତେବେଳେ ଜଣେ ଉତ୍ତୀର୍ଣ୍ଣ ହୋଇଗଲେ ମାୟା ଛାଡ଼ିଦେବେ ଯାଅ ଭଗବାନଙ୍କୁ ଯାଅ ଏଇଭଳି ଭାବରେ ରହିଛି ତେଣୁ ପରୀକ୍ଷା ଏ ଭଗବାନ ମାୟା ମଧ୍ୟ ଭଗବାନଙ୍କ ଶକ୍ତି ପରୀକ୍ଷା କରୁଛନ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ପାସ୍ ହୋଇଗଲେ ମନୁଷ୍ୟ ଜନ୍ମ ସାର୍ଥକ ହୋଇଗଲା ତେଣୁ ଭକ୍ତି ମାର୍ଗରେ ଯେଉଁମାନେ ରହିବେ ବୁଝିବାକୁ ପଡ଼ିବ ପରୀକ୍ଷା ଦେବାକୁ ପଡ଼ିବ ପରୀକ୍ଷାରେ ଆମେ କେମିତି ଉତ୍ତୀର୍ଣ୍ଣ ହେଲେ କି ଫେଲ୍ ହେଲେ କେମିତି ଜାଣିବା କେମିତି ଜାଣିବା ପରୀକ୍ଷାରେ ଆମେ ଉତ୍ତୀର୍ଣ୍ଣ ହେଲେ ନା ଫେଲ୍ ହେଲେ ପରୀକ୍ଷା ଫଳ କିଏ ଦେବ ପଠେଇବ କି କହିବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯିବୁ କି ଭଗବାନ ଏଭଳି ପରୀକ୍ଷା କରନ୍ତି ପରୀକ୍ଷା ଫଳ ଆଉ କିଏ ଦେବା ଦରକାର ନାହିଁ ସେ ନିଜେ ଜାଣିବେ ପରୀକ୍ଷା ଫେଲ୍ ହେଲି କି ପାସ୍ ହେଲି ଏଇଭଳି ଭାବରେ ଭଗବାନ ପରୀକ୍ଷା କରନ୍ତି ଫଳ ଦେଇଛି ତାର କ'ଣ ହଁ ବିପଦରେ ପଡ଼ିଲେ ଯଦି ଆମେ ଭଗବାନ ଭୁଲିଗଲେ ସେ ଫେଲ୍ ହେଇଗଲା ବିପଦରେ ପଡ଼ିଲେ ଯଦି ଭଗବାନ ସ୍ମରଣ କଲେ ତାହେଲେ ପାସ୍ ହେଇଗଲା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଅନ୍ତିମ ସମୟରେ ଯଦି ଭଗବାନଙ୍କ ନାମ ସ୍ମରଣ ହେଲା ତାହେଲେ ମନୁଷ୍ୟ ଜନ୍ମ ସାର୍ଥକ ହେଇଗଲା ଭଗବତ ଧାମକୁ ଯିବେ ତେଣୁ ଏଇଭଳି ଭାବରେ ଏଇ ଯେଉଁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଆ ଉପରେ ସନାତନ ଗୋସ୍ୱାମୀ କହିଛନ୍ତି ଏ ଟୀକାରେ ଏଇ କଥାଗୁଡ଼ିକୁ ସେ ଜୀବ ଗୋସ୍ୱାମୀ ଉଦ୍ଧାର କରିଛନ୍ତି କହିଦେଲି ଏଇଟାକୁ ଉଜ୍ଜଳ ନୀଳମଣିରୁ ଉଦ୍ଧାର କରିଛନ୍ତି ପ୍ରେମର ସଂଜ୍ଞା ପ୍ରଦାନ କରିଛନ୍ତି ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ଅନୁବାଦେନ ବରାଣ୍ଡତ୍ୱା ଭଗବାନ ଯେଉଁ କଥା କହିଥିଲେ ସେ କଥାର ତାର ତତ୍ତ୍ୱକୁ ପ୍ରକାଶ କଲେ ରୁକ୍ମିଣୀ ଦେବୀ ତାର ଆମେ ସବୁ ସେ ଶ୍ଳୋକଟି ସେ ଶବ୍ଦଟି ରହିଛି ତତ୍ତ୍ୱକୁ ପ୍ରକାଶ କଲେ ସେଇଟାକୁ ସେ ଅନୁବାଦେନ ବରାଣ୍ଡତ୍ୱା ଯେଉଁ ରୁକ୍ମିଣୀ ଦେବୀ ତାଙ୍କର କଥାକୁ ଯେଉଁ ଅନୁବାଦ କରିଥିଲେ ବା ତାହାର ପ୍ରକୃତ ତାତ୍ପର୍ଯ୍ୟକୁ ପ୍ରଦାନ କରିଥିଲେ ସେଇ କହିକିରି ତାକୁ ଅନୁମୋଦନ କରିକିରି ବରାଣ୍ଡତ୍ୱା ତାଙ୍କୁ ବର ପ୍ରଦାନ କଲେ ଆ ପୂର୍ବ ଶ୍ଳୋକରେ ସେଇଟା କୁହାଯାଇଛି ବରାଣ୍ଡତ୍ୱା ତୁମେ ଯାହା ଚାହିଁବ ସେଇଟା ପୂରଣ ହେବ ତାମ ଅଭିନନ୍ଦନ୍ତି ବର୍ତ୍ତମାନ ତାଙ୍କୁ ଅଭିନନ୍ଦନ କରୁଛନ୍ତି ତାଙ୍କୁ ପ୍ରଶଂସା କରୁଛନ୍ତି ଯତ୍ ଯସ୍ମାତ୍ ମୟି ବର୍ତ୍ତମାନାଧି ଯେଉଁମାନଙ୍କର ବୁଦ୍ଧି ଭଗବାନ ପାଖରେ ଲାଗିଯାଇଛି ଭଗବାନ ନିଜେ ମଧ୍ୟ ତାଙ୍କ ପ୍ରଶଂସା କରିବେ ଆମେ କହିଲେ ନା ବୁଦ୍ଧିଟାକୁ ଭଗବାନ ପାଖରେ ଲଗେଇଦେଲେ ଏ ବୁଦ୍ଧି ଶ୍ରେଷ୍ଠ ବୁଦ୍ଧି ଆମେ ପ୍ରାପ୍ତ ହେବା ମୟି ବର୍ତ୍ତମାନାଧି ନ ଅପକର୍ଷିତା ନ ଅନ୍ୟ ବିଷୟ ଯାହାତା ଭଗବାନ ପରୀକ୍ଷା ବୁଦ୍ଧି ତାଙ୍କର ବୁଦ୍ଧି ଆଉ କୁଆଡ଼େ ଯିବ ନାହିଁ ସେ ଭଗବାନ ପାଖରେ ଯାହା କରୁଛନ୍ତି କରନ୍ତୁ ତାଙ୍କୁ ମୁଁ ଛାଡ଼ିପାରିବି ନାହିଁ ଏଇଭଳି ଭାବରେ ଆମର କଥା ରହିଛି କିନ୍ତୁ ଆମର ସମୟ ହୋଇଗଲା ଆମେ ଯେମିତି ଭଗବାନଙ୍କ ନାମ କୀର୍ତ୍ତନ କରିକି ଆମେ କଥା ବିଶ୍ରାମ ଦେବା କାହା କିଛି ପ୍ରଶ୍ନ ଅଛି